वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम दसम स्कंद 64 अध्याय श्लोक 35 ब्रह्मस्वं दुरनुज्ञातम् ब्रह्मस्वं दुरनुज्ञातम् भोक्तं हन्ति त्रिपुरुषं भोक्तं हन्ति त्रिपुरुषं प्रसयतु बलाद् भोक्तम् प्रसयतु बलाद् भोक्तम् दश पूर्वान् दश अपरान् दश पूर्वान् दश अपरान् ब्रह्मस्वं दुरनुज्ञातम् भोक्तं हन्ति त्रिपुरुषं प्रसयतु बलाद् भोक्तम् दश पूर्वान् दश अपरान् ब्रह्मस्वं दुरनुज्ञातम् भोक्तं हन्ति त्रिपुरुषं प्रसयतु बलाद् भोक्तम् दश पूर्वान् दश अपरान् ब्रह्मस्वं दुरनुज्ञातम् भोक्तं हन्ति त्रिपुरुषं प्रसयतु बलाद् भोक्तम् दश पूर्वान् दश अपरान् ब्रह्मस्वं दुरनुज्ञातम् दश पूर्वान् दश अपरान् ब्रह्मस्वं दुरनुज्ञातम् भोक्तं हन्ति त्रिपुरुषम् प्रसयतु बलाद् भोक्तम् दश पूर्वान् दश अपरान् ब्रह्मस्वादुरनुज्ञातम् भोक्तं हन्ति त्रिपुरुषम् प्रसयतु बलाद् भोक्तम् दश पूर्वान् दश अपरान् ब्रह्मस्वं दुरनुज्ञातम् भोक्तं हन्ति त्रिपुरुषं प्रसयतु बलाद् भोक्तं दश पूर्वान् दश अपरान् श्लोकानुवाद उपयुक्त अनुमति ग्रहण न करी यदि कहीं ब्राह्मणर संपत्ति भोग करे ताहले से संपत्ति तार परिवार र तीन पुरुष वंश विनष्ट करे किंतु यदि से ताहा बलपूर्वक ग्रहण करे अथवा सरकार व अन्य बहिरागतर साहय अपहरण करे ताहले तार दस पूर्व पुरुष और दस उत्तर पुरुष समस्त विनाश प्राप्त होंगे। भागवत कहा श्री सिद्धर स्वामी मतानुसार त्रिपुरुष कहले निजकु निज पुत्र को एवं निज पौत्र नाति को बुझाए। हरे कृष्ण अवस्थ भक्त सज्जानंद मातृवृंद आपण मान को आम भागवत कथा स्वागत जना जाऊँ। ये लीलाटी चलती द्वारका लीलें भगवान कौन एक चौरास ये 14 श्लोक में भगवान शिक्षा आम को प्रदान कर गोटे भगवद गीता तेणु भगवान यही ज्ञान आम को प्रदान कर आमे ये टे स्लो कर दे से बहुत साउंड होपटा सेपटा ତେଣୁ ଏଠି କହୁଛନ୍ତି ଭଗବାନ କହୁଛନ୍ତି ଯେ ଇଏ ବ୍ରହ୍ମ ସମ୍ପତ୍ତି ବା ବ୍ରାହ୍ମଣଙ୍କର ସମ୍ପତ୍ତି ହରଣ କଲେ କିଭଳି ଭାବରେ ତା'ର ଭୋଗ ରହିଛି, ପରିଣାମ ରହିଛି, ସେଇଟାକୁ ଦେଖିବା ପାଇଁ ଭଗବାନ ଖାଲି କଥାରେ ମଧ୍ୟ କହେ, ଭଗବତ ଗୀତାରେ ଯେଉଁ କହିଲେ, ଗୀତା ଉପଦେଶ ଦେଲେ, ସେ କୌଣସି ଦୃଷ୍ଟାନ୍ତ ଦେଖେଇ କହୁନାହାନ୍ତି, ସିଧାସଳଖ ଉପଦେଶ ଦେଉଛନ୍ତି। କିନ୍ତୁ ଏଠି ଯେଉଁ ଉପଦେଶ ଦେଉଛନ୍ତି, ଆଗ ଦୃଷ୍ଟାନ୍ତ ଦେଖେଇଦେଲେ, ରାଜା ନୃଗ କିଭଳି ଭାବରେ ବ୍ରହ୍ମ ସମ୍ପତ୍ତି, ଯଦିଓ ସେ ହରଣ କରିନଥିଲେ, ତାଙ୍କର ଅଜାଣତରେ ଗୋଟିଏ ଗାଈକୁ ସେ ଜଣକୁ ଦାନ କରିଥିଲେ, ସେ ଗାଈଟି ପୁଣି ପଳେଇ ଆସିଥିଲା ଏବଂ ଦ୍ୱିତୀୟ ଥର ପାଇଁ ସେ ଅନ୍ୟ ଜଣକୁ ଦେଇଦେଇଥିବାରୁ ଏଭଳି ଭାବରେ ତାଙ୍କୁ ଭୋଗ କରିବାକୁ ପଡ଼ିଲା ଅସୁବିଧା। ଆଉ ଯିଏ ବ୍ରାହ୍ମଣ ସମ୍ପତ୍ତି ହରଣ କରିବ ତାଙ୍କ କଥା କ'ଣ କହିବା, ଭଗବାନ ନିଜେ ଦୃଷ୍ଟାନ୍ତ ପ୍ରଥମେ ଦେଖେଇଲେ, ରାଜା ନୃଗଙ୍କର ଦୃଷ୍ଟାନ୍ତ ଦେଖେଇଲେ, ଦେଖେଇକିରି ବର୍ତ୍ତମାନ ଭଗବାନ ଦେଉଛନ୍ତି ଉପଦେଶ ଦେଉଛନ୍ତି। ତେଣୁ ଇଏ ପ୍ରାକ୍ଟିକାଲ ଏବଂ ଥିଓରିଟିକାଲ ଦୁଇଟି ଜିନିଷ ରହିଛି, ଜ୍ଞାନର ଦୁଇଟି ଜିନିଷ ରହିଛି, ଗୋଟେ ପ୍ରାକ୍ଟିକାଲ ଗୋଟେ ଥିଓରିଟିକାଲ। ସାଧାରଣତଃ ଆମର ଯେଉଁ ଜ୍ଞାନ ରହିଛି ଥିଓରିଟିକାଲ ଜ୍ଞାନ, ଆକୁ ଯଦି ଆମେ ପ୍ରାକ୍ଟିକାଲି ଦେଖେଇ ଦେଇପାରିବା ସେଇଟାକୁ ସାଇନ୍ସ ବୋଲି କୁହାଯିବ। ସାଇନ୍ସ କହିଲେ ବୋଥ୍ ଥିଓରିଟିକାଲ ଏବଂ ପ୍ରାକ୍ଟିକାଲ ଦୁଇଟା ଯାକ ନଲେଜ୍ ଆମେ ପ୍ରାପ୍ତ ହେଉଛେ। ବୈଜ୍ଞାନିକମାନେ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି, ଯେମିତି ଉଦାହରଣ ସ୍ୱରୂପ ଜଳ, ଜଳକର କେମିକାଲ ଯେଉଁ କମ୍ପୋଜିସନ୍ ରହିଛି କିଭଳି ଭାବରେ ନା, ହାଇଡ୍ରୋଜେନ୍ର ଦୁଇଟି ଅଣୁ ଏବଂ ଅକ୍ସିଜେନ୍ର ଗୋଟିଏ ଅଣୁ ମିଶିଲେ ଗୋଟିଏ ଜଳର ଅଣୁ ହେଉଛି ଉଦ୍ଜାନ ଏବଂ ଅମ୍ଳଜାନ, ହାଇଡ୍ରୋଜେନ୍ ଟୁ ଏଚ୍ ଟୁ ଓ, ହାଇଡ୍ରୋଜେନ୍ ଟୁ ମଲିକ୍ୟୁଲ ଏବଂ ଅକ୍ସିଜେନ୍ ଟୁ ମଲିକ୍ୟୁଲ, ଅଣୁ ଅଣୁ ପରମାଣୁ କ'ଣ ରହିଛି ମିଶିଲେ ଗୋଟିଏ ଜଳର ପରମାଣୁ ହେବ ବା ଅଣୁ ହେବ, ଜଳର ଗୋଟେ ମଲିକ୍ୟୁଲ ହେବ। ତେଣୁ ଏଇ ଥିଓରିଟିକାଲ ନଲେଜ, କିନ୍ତୁ ତାକୁ ପ୍ରାକ୍ଟିକାଲି ସେମାନେ ସାଇନ୍ସରେ ଲାବୋରେଟୋରୀରେ ତାକୁ ଦେଖାଉଛନ୍ତି, ଦୁଇଟା ହାଇଡ୍ରୋଜେନ୍ର ମଲିକ୍ୟୁଲ ମିଶି ଆଣିକରି, ଅକ୍ସିଜେନ୍ର ଗୋଟେ ମଲିକ୍ୟୁଲ ଆଣିକରି, ଆଉ ଯେତେବେଳେ ତାକୁ ମିଶାଉଛନ୍ତି କେମିକାଲ ରିଆକ୍ସନ ଦ୍ୱାରା ସେଇଟା ଜଳରେ ପରିଣତ ହେଉଛି। ତେଣୁ ସେମାନେ ଆମର ଭୌତିକ ଜଗତରେ ଯଦି ଜଳ ରହିଛି ସେ କହୁଛି ଜଳ କ'ଣ ନା, ଏଇ ଏଚ୍ ଟୁ ଓ, ହଁ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ ଏଇ ଦୁଇଟି ମିଶିକିରି ଜଳ ହେଉଛି, ଏଇଭଳି ଭାବରେ ତାଙ୍କର ଜ୍ଞାନ ସେମାନେ କହୁଛନ୍ତି। କିନ୍ତୁ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ କେଉଁଠୁ ଆସିଲା, ହାଇଡ୍ରୋଜେନ୍ ଅକ୍ସିଜେନ୍ କେଉଁଠୁ ଆସିଲା ସେ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ସେମାନେ ଜାଣିପାରୁନାହାନ୍ତି, ତାଙ୍କ ପରୀକ୍ଷା ଚାଲିଛି କେମିତି ଭୌତିକ ଜଗତ ସୃଷ୍ଟି ହେଉଛି। ତେଣୁ ଆମର ଥିଓରିଟିକାଲ ପ୍ରାକ୍ଟିକାଲ ନଲେଜ୍ ଥିଲେ ମଧ୍ୟ ଆମେ ଯେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇପାରିବା ତା ନୁହଁ। ବୈଜ୍ଞାନିକମାନେ ଭାବୁଛନ୍ତି କ'ଣ, ଆମର ଥିଓରିଟିକାଲ ନଲେଜ୍ ରହିଛି, ପ୍ରାକ୍ଟିକାଲ ନଲେଜ୍ ରହିଛି, ତେଣୁ ଆମେ ପୂର୍ଣ୍ଣ ଭାବରେ ଜ୍ଞାନ ପ୍ରାପ୍ତ ହେଉଛୁ ନା, ତାଙ୍କର ଜ୍ଞାନ ପୂର୍ଣ୍ଣ ନୁହଁ, ଅପୂର୍ଣ୍ଣ ଜ୍ଞାନ, କାହିଁକି ନା ତାଙ୍କର ଗବେଷଣା ଚାଲିଛି, ଗବେଷଣା ଚାଲିଛି, ନୂଆ ନୂଆ ଉଦ୍ଭାବନ କରୁଛନ୍ତି, ନୂଆ ନୂଆ ସେମାନେ ସବୁ ପ୍ରାଇଜ୍ ସବୁ ପାଉଛନ୍ତି, ନୋବେଲ ପ୍ରାଇଜ୍ ସବୁ ପାଉଛନ୍ତି, ନୂଆ ନୂଆ ଚାଲିଛି, ପ୍ରତିବର୍ଷ କିଛି କିଛି ନୂଆ ଉଦ୍ଭାବନ ହେଉଛି, ପ୍ରତିବର୍ଷ ତାଙ୍କୁ ସବୁ ପ୍ରାଇଜ୍ ଦିଆଯାଉଛି। କିନ୍ତୁ ସେମାନେ କହିପାରିବେ ନାହିଁ ଯେ ଆମେ ଜ୍ଞାନର ଅନ୍ତିମ ସ୍ତର ପ୍ରାପ୍ତ ହୋଇଗଲୁ, ଥିଓରିଟିକାଲ ନଲେଜ୍ ରହିଛି, ପ୍ରାକ୍ଟିକାଲ ନଲେଜ୍ ରହିଛି, ସବୁ ଜ୍ଞାନ ରହିଛି, କିନ୍ତୁ ପୂର୍ଣ୍ଣ ଜ୍ଞାନ ସେ ପ୍ରାପ୍ତ ହୋଇନାହାନ୍ତି, ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି। କିନ୍ତୁ ଆମର ଜ୍ଞାନ ହେଉଛି ପୂର୍ଣ୍ଣ ଜ୍ଞାନ, ବେଦାନ୍ତ, ବେଦାନ୍ତ କହିଲେ ବେଦର ଅନ୍ତ, ବେଦ କହିଲେ ଜ୍ଞାନ ଏବଂ ଅନ୍ତ, ଜ୍ଞାନର ଅନ୍ତ, କେହି କହିପାରିବେ ନାହିଁ ଜ୍ଞାନର ଅନ୍ତ। ବୈଜ୍ଞାନିକମାନେ ବା ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ ନା କାହିଁକି, ସେମାନେ କହିପାରିବେ ନାହିଁ ଆମେ ଜ୍ଞାନର ଅନ୍ତପ୍ରାପ୍ତ ହେଇଛୁ, କିନ୍ତୁ ଭଗବାନ କହିପାରିବେ, କାହିଁକିନା ଭଗବାନଙ୍କ ସ୍ୱରୁ ସବୁ ଜ୍ଞାନ ଆସୁଛି। ଭଗବତ ଗୀତାରେ ଭଗବାନ କହିଲେ ନା, ଭଗବତ ଗୀତା ପନ୍ଦର ଅଧ୍ୟାୟ ପନ୍ଦର ଅଧ୍ୟାୟ ପନ୍ଦର ଶ୍ଳୋକରେ କହିଲେ, ମତ ସ୍ମୃତିର୍ ଜ୍ଞାନମ ଅପହନମ ଚ, ମୋ ଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ଏବଂ ଭଗବାନ ମଧ୍ୟ କହିଲେ ଜ୍ଞାନ ଜ୍ଞାନ ବତାମହମ, ଏତେ ବଡ଼ ଜ୍ଞାନୀ ହୁଅନ୍ତୁ ନା କାହିଁକି, ତାଙ୍କର ଜ୍ଞାନ ହେଉଛନ୍ତି ଭଗବାନ, ଭଗବାନ ହେଉଛି ସଚିଦା, ଭଗବାନ ହେଉଛି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସବୁ ଜ୍ଞାନ ତାଙ୍କ ପାଖରେ ରହିଛି। ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟଂ ଚ ସନ୍ନାମ ଇତି ଭଗଙ୍ଗ, ନା ଯାହା ଯାହାଙ୍କ ପାଖରେ ପୂର୍ଣ୍ଣ ଭାବରେ ସବୁ ରହିଛି, କ'ଣ ସମ୍ପତ୍ତି ରହିଛି, ଐଶ୍ୱର୍ଯ୍ୟ ଏବଂ ଶକ୍ତି ରହିଛି, ଯଶ ରହିଛି, ସୌନ୍ଦର୍ଯ୍ୟ ରହିଛି, ଜ୍ଞାନ ରହିଛି, ବୈରାଗ୍ୟ ରହିଛି, ସେ ହେଉଛନ୍ତି ଭଗବାନ। ଆମର ବୈଜ୍ଞାନିକମାନଙ୍କ ପାଖରେ ଥିଓରିଟିକାଲ ନଲେଜ୍ ରହିଛି, ପ୍ରାକ୍ଟିକାଲ ନଲେଜ୍ ରହିଛି, କିନ୍ତୁ ସେ ଯେ ପୂର୍ଣ୍ଣ ସେ ଯାହା କହିବେ ସବୁବେଳେ ଠିକ୍ ତା ନୁହଁ। ସେମାନେ କହୁଛନ୍ତି ଜଳଟା କେମିତି ହେଲା, ନା ହାଇଡ୍ରୋଜେନ୍ ଅକ୍ସିଜେନ୍ ମିଶିକି ଜଳ ହେଲା, କିନ୍ତୁ ହାଇଡ୍ରୋଜେନ୍ ଆଉ ଅକ୍ସିଜେନ୍ କେଉଁଠୁ ଆସିଲା ସେଇଟା ସେମାନେ କହିପାରୁନାହାନ୍ତି। ତେଣୁ ଇଏ ହେଉଛି ଜ୍ଞାନର, ବୈଜ୍ଞାନିକମାନଙ୍କ ଜ୍ଞାନର ଇଏ ହେଉଛି ଲିମିଟ୍, ଇଏ ହେଉଛି ସୀମା, ଆଠୁ ଉର୍ଦ୍ଧକୁ ସେମାନେ ଯାଇପାରିନାହାନ୍ତି। ହଜାର ହଜାର ବର୍ଷ ପରେ ଗବେଷଣା କରିକି କ'ଣ ପ୍ରାପ୍ତ ହେବେ ତାହା ମଧ୍ୟ ଆମର ସବୁ ରହିଛି, ବୈଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମା ତାଙ୍କର ବ୍ରହ୍ମ ସଂଗୀତାରେ ବର୍ଣ୍ଣନା କରୁଛନ୍ତି, ପନ୍ଥାସ୍ତୁ କୋଟି ଶତବତ୍ସର ସମ୍ପ୍ରଗମ୍ୟ ବାୟୋ ରଥାଭି ମନସୋ ମୁନି ପୁଙ୍ଗବାନମ୍ ସୋପ୍ୟସ୍ତି ଯତ୍ ପ୍ରପଦ୍ୟ ସିମ୍ନେ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଶହେ କୋଟି ବର୍ଷ ଧରିକି ଏଇଭଳି ଭାବରେ ଗବେଷଣା କରି କରି ମଧ୍ୟ ସେମାନେ ଭଗବାନଙ୍କ ପାଦ ପଦ୍ମରେ ପହଞ୍ଚି ପାରିବେ ନାହିଁ। କାରଣ ଜ୍ଞାନ ପ୍ରାପ୍ତିର ଦୁଇ ପ୍ରକାର ଉପାୟ ରହିଛି, ଦୁଇ ପ୍ରକାର ଉପାୟ ରହିଛି, ଗୋଟେ ହେଉଛି ଆରୋହ ପନ୍ଥା, ଗୋଟେ ହେଉଛି ଅବରୋହ ପନ୍ଥା, ଗୋଟେ ହେଉଛି ଆସେଣ୍ଡିଂ ଅର୍ଡ଼ର, ଗୋଟେ ହେଉଛି ଡିସେଣ୍ଡିଂ ଅର୍ଡ଼ର। ବୈଜ୍ଞାନିକମାନେ ଯେଉଁ ପନ୍ଥା ଅବଲମ୍ବନ କରିଛନ୍ତି ସେ ହେଉଛି ଆରୋହ ପନ୍ଥା, ପରୀକ୍ଷା କରି ସବୁ ଜାଣିବେ। କିନ୍ତୁ ଆମର ଯେଉଁ ଜ୍ଞାନ ଆହରଣର ପନ୍ଥା ହେଉଛି କ'ଣ ନା ଅବରୋହ ପନ୍ଥା। ଏ ଜ୍ଞାନ ଆସୁଛି ଉପରୁ ଆସୁଛି, ସେ ଜ୍ଞାନ ଭଗବାନଠାରୁ ସବୁ ଜ୍ଞାନ ଆସୁଛି, ଏବଂ ଆମେ ଗୁରୁ ଶିଷ୍ୟ ପରମ୍ପରାରେ ସେ ଜ୍ଞାନକୁ ଗ୍ରହଣ କରୁଛେ। ତେଣୁ ଆମର ଜ୍ଞାନ ହେଉଛି ପୂର୍ଣ୍ଣ ଜ୍ଞାନ, ଆମର ଜ୍ଞାନ ହେଉଛି ପୂର୍ଣ୍ଣ ଜ୍ଞାନ। କାରଣ ଏଇ ଜ୍ଞାନର ପ୍ରାପ୍ତିର ଉପାୟ ହେଉଛି ଏଇଟା। ଆମେ ପ୍ରଭୁପାଦ ମହାରାଜ ଏଇ ଉଦାହରଣଟି ଦିଅନ୍ତି, ଆମର କିଏ ପିତା, ଆମର କିଏ ପିତା, ସେଇଟା ଜାଣିବା ପାଇଁ ବୈଜ୍ଞାନିକମାନେ କ'ଣ କହିବେ ନା ଆମେ ଯେଉଁ ରହିଛି ଟେଷ୍ଟ କରିବୁ, ଜିନ୍ ଟେଷ୍ଟରେ ଜାଣିବୁ କିଏ ତାଙ୍କର ପିତା। ଏଇଭଳି ଭାବରେ ଏସବୁମାନଙ୍କର ଜ୍ଞାନ ହେଉଛି ଏଇଭଳି ଭାବରେ। କିନ୍ତୁ ଆମେ କେମିତି ଜାଣିବା ଆମର ପିତା କିଏ, ନା ଆମର ମାତାଙ୍କୁ ପଚାରିଦେବା, ଆମର ମାତାଙ୍କୁ ପଚାରିବା ଆମ ପିତା କିଏ, ସେ କହିବେ ଇଏ ତୁମର ପିତା, ଆମେ ସେ କ'ଣ କରିବା। କିନ୍ତୁ ଯଦି ଜିନ୍ ଟେଷ୍ଟ କରିବା, ପୃଥିବୀରେ ଶହ ଶହ କୋଟି ଜୀବ ଅଛନ୍ତି, ମନୁଷ୍ୟ ଅଛନ୍ତି, କେତେ ଜଣଙ୍କର ଆମେ ଜିନ୍ ଟେଷ୍ଟ କରିବା ଏବଂ ଆମେ ବଞ୍ଚିଥିବା ଆମ ପିତା କିଏ ଜାଣିବା ପାଇଁ। ଏ ବୈଜ୍ଞାନିକମାନଙ୍କର ଜ୍ଞାନର ଉପାୟ ହେଉଛି ଏଇଭଳି ଭାବରେ ଚାଲିଯିବ, ଜୀବନ ଚାଲିଯିବ, ସେମାନେ ଅନ୍ତିମ ସ୍ତର ପ୍ରାପ୍ତ ହୋଇପାରିବେ ନାହିଁ। କିନ୍ତୁ ଆମର ବେଦରେ ଜ୍ଞାନ ରହିଛି, ଅନ୍ତିମ ଜ୍ଞାନ ରହିଛି, ସବୁ ଜ୍ଞାନର ଅନ୍ତ ଭଗବତ ଗୀତାରେ ବେଦାନ୍ତ ସେଥିପାଇଁ କୁହାଯାଉଛି। ଏବଂ ଆମେ ଯେଉଁ ଅବରୋହ ପନ୍ଥାରେ ଜ୍ଞାନ ପ୍ରାପ୍ତ ହେଉଛେ, ଏଇ ପନ୍ଥାରେ ଆମେ ଜାଣିପାରୁଛେ ଜ୍ଞାନଟାକୁ ବହୁତ ସହଜରେ ଏବଂ ସରଳ ଭାବରେ ଜାଣିପାରୁଛେ, ତାଦେହରେ କୌଣସି ଭୁଲ ନାହିଁ, ତ୍ରୁଟି ନାହିଁ କୌଣସି। ତେଣୁ ସେହିଭଳି ଭାବରେ ଆମର ଭଗବାନ ହେଉଛନ୍ତି ଆମର ପିତା ଏବଂ ବେଦ ହେଉଛନ୍ତି ଆମର ମାତା। ଏ ବେଦ ମାଧ୍ୟମରେ ଆମେ ଏଇ ଯେଉଁ ଭଗବତ ଗୀତା ପଢ଼ୁଛେ, ଇଏ ହେଉଛି ବେଦ। ଏ ବେଦ ଆମେ ସବୁଦିନ ଆପଣଙ୍କୁ ପଢ଼ାଉଛୁ, ଭାଗବତ ହେଉଛି ବେଦ। ସର୍ବବେଦେ ଇତିହାସାନଂ ସାରଂ ସାରଂ ସମୁଦୃତମ୍। ବେଦ ପାଠ କରିକି ଆପଣ ଯେତିକି ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ, ତାଠାରୁ ଅଧିକ ଜ୍ଞାନ ଏଇ ଭାଗବତ ପ୍ରାପ୍ତ ହେବେ। ଏ ବେଦ ଆମେ ଆପଣମାନଙ୍କୁ କହୁଛୁ ବେଦ, ଏଇଭଳି ଜ୍ଞାନ। ତେଣୁ ବେଦର ସାର ଏଇ ଭାଗବତ, ଚାରି ବେଦ ଦଧି ଭାଗ ଭତ ନବନୀତ ମଥିଲେ ନ ସୁକେ ଖାଇଲେ ନ ପରୀକ୍ଷିତ। ଚାରି ବେଦକୁ ଦଧି ସହିତ ତୁଳନା କରାଯାଉଛି, ଏବଂ ଭାଗବତ ହେଉଛି ନବନୀତ, ଦହିକୁ ମନ୍ଥନ କରିକି ଯେମିତି ଲହୁଣୀ ବାହାରେ ସେଇଭଳି ବାହାର ନବନୀତ। ତେଣୁ ଏ ଚାରି ବେଦକୁ କିଏ ମନ୍ଥନ କଲେ ନା ଶୁକର ଶୁକଦେବ ମନ୍ଥନ କଲେ, ମଥିଲେ ନା ସୁଖ ଖାଇଲେ ନା ପରୀକ୍ଷିତ। ଏଇ ଯେଉଁ ନବନୀତ ଏ ହେଉଛି ଭାଗବତ, ଭାଗବତ ରୂପକ ଅମୃତ, ଏ ନବନୀତ ଅମୃତ ଏଇଟାକୁ ପରୀକ୍ଷିତ ମହାରାଜ ଖାଉଛନ୍ତି, ଏବଂ ପରୀକ୍ଷିତ ମହାରାଜଙ୍କ ପରମ୍ପରାରେ ଆମେ ଆସୁଛେ, ଆମେ ମଧ୍ୟ ଖାଉଛେ, ମଧ୍ୟ ସେଇଟା ପ୍ରାପ୍ତ ହେଉଛେ। ଇଏ ହେଉଛି ଇଏ ଅମୃତ ଆମେ ପ୍ରାପ୍ତ ହେଉଛେ, ସବୁ ଜ୍ଞାନ ଏଥିରେ ରହିଛି। ବୈଜ୍ଞାନିକମାନଙ୍କର ଜ୍ଞାନ ଅପୂର୍ଣ୍ଣ ହୋଇଯାଉଛି। ଆମେ କହିଲୁ ନା ସେମାନେ ଥିଓରିଟିକାଲି ଜାଣିଛନ୍ତି ଜଳର କମ୍ପୋଜିସନ କିଭଳି ଭାବରେ ହେଉଛି, ନା H2O ହାଇଡ୍ରୋଜେନ୍ ଅକ୍ସିଜେନ୍ ମିଶ୍ରିତ ଜଳ ହେଉଛି, ଖାଲି ଥିଓରିଟିକାଲି ତାଙ୍କର ଜ୍ଞାନ ନାହିଁ, ପ୍ରାକ୍ଟିକାଲି ମଧ୍ୟ ରହିଛନ୍ତି, ପ୍ରାକ୍ଟିକାଲି ସେ ଦେଖେଇଦେଲେ, ସେ ପ୍ରାକ୍ଟିକାଲ ସାଇନ୍ସ ଲାବୋରେଟୋରୀରେ କ'ଣ ଏଇ ଯେଉଁ ଉଦ୍ଯାନ ଆଉ ଅମ୍ଳଜାନ ମିଶାଇକି ଜଳ ତିଆରି କରିଦେଉଛନ୍ତି। କିନ୍ତୁ ଉଦ୍ଯାନ ଆଉ ଅମ୍ଳଜାନ କେଉଁଠୁ ଆସିଲା ସେଇଟାକୁ ସେ କହିପାରିବେ ନାହିଁ, ଉଦ୍ଯାନ କେମିତି ସୃଷ୍ଟି ହେଲା।
ଏଇଭଳି ଭାବରେ ସବୁ କାରଣର କାରଣ ଯେତେବେଳେ ଆମେ ପହଞ୍ଚିବା, ସିଏ ହେଉଛନ୍ତି କୃଷ୍ଣ। ଇଏ ହେଉଛି ପୂର୍ଣ୍ଣ ଜ୍ଞାନ, ପୂର୍ଣ୍ଣ ବିଜ୍ଞାନ, ପୂର୍ଣ୍ଣ ବିଜ୍ଞାନ ବ୍ରହ୍ମା କହୁଛନ୍ତି। ସେଇଟା ବ୍ରହ୍ମ ସଂହିତାରେ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣମ୍, ସବୁ କାରଣର କାରଣ ହେଉଛନ୍ତି ଭଗବାନ। ଭୌତିକ ଜଗତ ଆମେ ଯେଉଁ ଦେଖୁଛେ, ଇଏ ହେଉଛି କାର୍ଯ୍ୟ କାରଣର କଥା। ଭୌତିକ ଜଗତ ଯେଉଁ ଦେଖୁଛେ, ଯଦି ଆମେ ଉଦାହରଣ ଦେବା, ଯେଉଁ ଗୋଟେ ଆମେ ଗଛ ରହିଛି, ଏ ଫୁଲ ଆପଣମାନେ ସବୁ ଫୁଲ ସବୁଦିନ ଗୁନ୍ଥୁଛନ୍ତି, ଏ ଫୁଲଟା କେମିତି ଆସୁଛି ନା, ଫୁଲ ଗଛରୁ ଆସୁଛି। ଫୁଲଟା ହେଉଛି ଗୋଟେ କାର୍ଯ୍ୟ, ଗଛଟା ହେଉଛି କାରଣ। ଗଛ ଗଛ ଥିବାରୁ ଫୁଲ ଆସୁଛି, ଆପଣ ସେ ଫୁଲକୁ ମାଳା କରିକି ଦେଉଛନ୍ତି, ଭଗବାନ ଦେଉଛନ୍ତି। ତେଣୁ ଫୁଲଟା ହେଉଛି କାରଣ, କାର୍ଯ୍ୟ ହେଲା ଆପଣଙ୍କ ଫୁଲମାଳ, ଫୁଲମାଳଟା କାର୍ଯ୍ୟ ହୋଇଗଲା ଏବଂ ଇଏ ଭଗବାନଙ୍କୁ ଅର୍ପିତ ହେଲା। ତେଣୁ ସେହିଭଳି ଭାବରେ ଗଛ ମଧ୍ୟ ଯଦିଓ କାରଣ, ଏ ଫୁଲର କାରଣ, କିନ୍ତୁ ସିଏ ମଧ୍ୟ ଗୋଟେ କାରଣର କାର୍ଯ୍ୟ। ସିଏ କାହାର କାର୍ଯ୍ୟ ନା, ସେ ମଞ୍ଜିର କାର୍ଯ୍ୟ, ଗୋଟେ ମଞ୍ଜିରୁ ଏ ଗଛଟି ଆସୁଛି। ତେଣୁ ବୈଜ୍ଞାନିକ ମହଲରେ ଏ ଗୋଟେ ରହିଛି ପ୍ରଶ୍ନର ଉତ୍ତର ସେମାନେ ଦେଇପାରୁନାହାନ୍ତି। ଆମର ଶ୍ରୀ ଶ୍ରୀମଦ୍ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ କହନ୍ତି ଯେ ଏ ବୈଜ୍ଞାନିକ ମହଲରେ ଗୋଟେ ରହିଛି ଗୋଟେ ପାରାଡକ୍ସ ବୋଲି କୁହାଯାଉଛି, ପାରାଡକ୍ସ। ଆର କ'ଣ ଉତ୍ତର କେହି ଜାଣିପାରୁନାହାନ୍ତି କ'ଣ ସେଇଟା, ନା ପ୍ରଥମେ ଗଛ ଆସିଲା ନା ପ୍ରଥମେ ମଞ୍ଜି ଆସିଲା। ତେଣୁ ସେହିଭଳି ଭାବରେ ତାଙ୍କର ଲେବୁଲରେ ସେ କହୁଛନ୍ତି ଏଗ୍ ଚିକେନ୍ ପାରାଡକ୍ସ, ସେଇଟାକୁ କହନ୍ତି। ପ୍ରଥମେ କୁକୁଡ଼ା ଆସିଲା ନା ପ୍ରଥମେ ଅଣ୍ଡା ଆସିଲା, ଏଇଭଳି ଭାବ। ଆର ଉତ୍ତର ସେମାନେ ଦେଇପାରୁନାହାନ୍ତି। ଯଦି କହିବ ପ୍ରଥମେ ଅଣ୍ଡା ଆସିଲା, ଅଣ୍ଡାରୁ କୁକୁଡ଼ା ହେଉଛି ନା ଅଣ୍ଡା କେଉଁଠୁ ଆସିଲା, ତେଣୁ ଇଏ ଯେଉଁ ରହିଛି ପାରାଡକ୍ସଟାକୁ ସେମାନେ ସମାଧାନ କରିପାରୁନାହାନ୍ତି। ବୈଜ୍ଞାନିକମାନଙ୍କର ଜ୍ଞାନ ଏତିକିରେ ସୀମିତ ରହିଛି, ଅନଲିମିଟେଡ୍ ଜ୍ଞାନ ସେମାନେ ପ୍ରାପ୍ତ ହୋଇପାରିନାହାନ୍ତି। କିନ୍ତୁ ଆମର ବେଦରେ ସେ ସବୁ ସବୁକିଛିର ଜ୍ଞାନ, ସବୁକିଛିର ଉତ୍ତର ରହିଛି, ସବୁ ପ୍ରଶ୍ନର ଉତ୍ତର ରହିଛି। କେଉଁଠୁ ଆସିଲା ମଞ୍ଜି, ଆମେ କହିବା ପ୍ରଥମେ ଆସିଲା ମଞ୍ଜି, ଆମେ କହିବା ଯେଉଁମାନେ ବୈଦିକ ଶାସ୍ତ୍ର ଜାଣିଛନ୍ତି ସେମାନେ କହିବେ ପ୍ରଥମେ ମଞ୍ଜି ଆସିଲା, ତାପରେ ଗଛ ଆସିଲା। ତେଣୁ ପ୍ରଶ୍ନ ଆସିବ ମଞ୍ଜିଟା କେଉଁଠୁ ଆସିଲା, ଗଛ ନଥିଲେ ମଞ୍ଜିଟା କେଉଁଠୁ ଆସିଲା, ନା ଫଳ ନଥିଲେ ମଞ୍ଜିଟା କେଉଁଠୁ ଆସିଲା, ନାଇଁ ମଞ୍ଜିଟା ଭଗବାନ ପାଖରୁ ଆସିଛି। ଭଗବତ ଗୀତାରେ ଭଗବାନ କହିଲେ ନା, ସର୍ବଜୋନି ସୁକୌନ୍ତେୟ ମୂର୍ତ୍ତେୟ ସମମତି ଯାହା ତାସାଂ ବ୍ରହ୍ମ ମହତ୍ ଜୋନି ଅହଂ ବିଜପ୍ରଦ ପିତା। ଭଗବାନ ଏଇ ବୀଜ ବା ମଞ୍ଜିକୁ ପ୍ରଦାନ କରୁଛନ୍ତି, ଭଗବାନ ହେଉଛନ୍ତି ପିତା, ତାଙ୍କ ପାଖରୁ ସବୁ ଆସୁଛି। ଭଗବାନ ସର୍ବକାରଣର କାରଣ, ସବୁ କାରଣର କାରଣ ହେଉଛି, ଅନ୍ତିମ କାରଣ ହେଉଛନ୍ତି ଭଗବାନ। ତାଙ୍କର କେହି କାରଣ ନାହାନ୍ତି, ଯିଏ ସମସ୍ତ କାରଣର କାରଣ ଏବଂ ଯାହାଙ୍କର କୌଣସି କାରଣ ନାହାନ୍ତି ସିଏ ହେଉଛନ୍ତି ଭଗବାନ। ଇଏ ହେଉଛି ଭଗବାନଙ୍କ ସଂଜ୍ଞା। ତେଣୁ ଉପନିଷଦରେ ବର୍ଣ୍ଣନା କରାଯାଇଛି, ନ ତସ୍ୟ କାର୍ଯ୍ୟଂ କାରଣଂ ଚ ବିଦ୍ୟତ ବିଦ୍ୟତେ ନ ତତ ସମସ୍ୟା ଭେଦିକଶ୍ଚ ଦିଶ୍ୟତେ ପରାଶ ଶକ୍ତିର୍ ବିବିଧେବ ଶୂୟତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଭଗବାନ ଆମେ ଯେଉଁ ଭୌତିକ ଜଗତରେ ଯାହା ଦେଖୁଛେ ସବୁ କାର୍ଯ୍ୟ କାରଣ, ଯାହା ଆମେ ଦେଖୁଛେ ସବୁ କାର୍ଯ୍ୟ ଏବଂ କାରଣ। ଗୋଟେ କାରଣ ରହିଛି, ତାହାର ଗୋଟେ କାର୍ଯ୍ୟ ରହିଛି, ସେ କାର୍ଯ୍ୟ ପୁଣି ଆଉ ଗୋଟେ କାର୍ଯ୍ୟର କାରଣ ହୋଇଯାଉଛି। ଏଇଭଳି ଭାବରେ କାର୍ଯ୍ୟ କାରଣର ଏ ଭୌତିକ ଜଗତ ନ ତସ୍ୟ, କିନ୍ତୁ ଭଗବାନ ଏଭଳି ଯାହାଙ୍କର କାର୍ଯ୍ୟ ନାହିଁ କି କାରଣ ନାହିଁ, କାରଣ ନାହିଁ, ସିଏ ହେଉଛନ୍ତି ସ୍ୱୟଂ ଭଗବାନ। ନ ତସ୍ୟ କାର୍ଯ୍ୟ କରଣଂଚ ବିଦ୍ୟତେ, ତାଙ୍କର କୌଣସି କାରଣ ନାହିଁ ବା ତାଙ୍କର କୌଣସି କାର୍ଯ୍ୟ ମଧ୍ୟ ନାହିଁ। ନ ତତ ସମସ୍ୟା ଭେଦିକଶ୍ଚ ଦିଶ୍ୟତେ, ଏବଂ ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ଅଧିକା କଥା କ'ଣ କହିବା। ପରାଶ ଶକ୍ତିର୍ ବିବିଧେବ ଶୂୟତେ, ଭଗବାନଙ୍କର ଶକ୍ତି ହେଉଛି ଏହିଭଳି ଭାବରେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟା, ଭଗବାନଙ୍କ ଜ୍ଞାନ, ଭଗବାନ ବଳ, ଭଗବାନଙ୍କର ଯେଉଁ କ୍ରିୟା ବା କାର୍ଯ୍ୟ ସବୁ ରହିଛି ଏ ସ୍ୱାଭାବିକ, ଅଟୋମେଟିକ ଅଟୋମେଟିକ। ଭଗବାନ ଯେତେବେଳେ ଚାହିଁବେ ଭୌତିକ ଜଗତ ସୃଷ୍ଟି ହେଉ, ସୃଷ୍ଟି ହେଉଛି, ଇଏ ହେଉଛି ଭଗବାନଙ୍କ ଶକ୍ତି। ଏଇଭଳି ଭାବେ ଭଗବାନଙ୍କୁ ଜ୍ଞାନ ଆମେ ପ୍ରାପ୍ତ ହେଉଛେ, ବେଦରୁ ଏ ଜ୍ଞାନ ପ୍ରାପ୍ତ ହେଉଛେ। ତେଣୁ ଇଏ ଜ୍ଞାନ ହେଉଛି ପୂର୍ଣ୍ଣ ଜ୍ଞାନ। ଭଗବତ ଗୀତା 13 ଅଧ୍ୟାୟରେ ଯେତେବେଳେ ଭଗବାନ ଜ୍ଞାନ ବିଷୟରେ କହୁଛନ୍ତି, 5 ଶ୍ଳୋକରେ ଭଗବାନ ଜ୍ଞାନ ବିଷୟରେ କହିଦେଲେ, ଅମାନିତ୍ୱ ମଦମ୍ବିତ୍ୱ ମହିଂସା କ୍ଷାନ୍ତି ରାର୍ଜବମ୍ ଇତ୍ୟାଦି 5 ଶ୍ଳୋକରେ ଭଗବାନ ଜ୍ଞାନ ବିଷୟରେ କହିଦେଇକରି ଅନ୍ତିମରେ କହିଲେ, ଏତତ୍ ଜ୍ଞାନ ଇତି ପ୍ରୋକ୍ତମ୍ ଅଜ୍ଞାନଂ ଯଦତ୍ୱନ୍ୟଥା। ଇଏ ହେଉଛି ଜ୍ଞାନର ଅନ୍ତ ଦେଇଦେଲେ ଭଗବାନ, ଜ୍ଞାନର ଅନ୍ତ ଇଏ ହେଉଛି ଜ୍ଞାନ, ଆଉ ଯାହା ସବୁ ରହିଲା ଅଜ୍ଞାନ। କିନ୍ତୁ ଭୌତିକ ଜଗତରେ ଯେଉଁମାନେ ଭାବୁଛନ୍ତି ଏଇଟା ଜ୍ଞାନ, ପ୍ରକୃତିର ଅଜ୍ଞାନକୁ ସେମାନେ ଜ୍ଞାନ ବୋଲି ଭାବୁଛନ୍ତି। ଆମର ଭକ୍ତିବିନୋଦ ଠାକୁର ସେଇଟା ଲେଖିଲେ, କହିଲେ ଜଡ଼ ବିଦ୍ୟା ଯତ କ'ଣ ମାୟାର ବୈଭବ ତୁମର ଭଜନେ ବାଧା ମୋହଜନ ମିଆ ଅନିତ୍ୟ ସଂସାରେ ଜୀବକେ କରାଏ ଗାଧା। ଜଡ଼ ବିଦ୍ୟା ଆମର ବହୁତ ପ୍ରକାର ଫିଜିକ୍ସ କେମିଷ୍ଟ୍ରି ସାଇନ୍ସ ଇତ୍ୟାଦି ବିଭିନ୍ନ ପ୍ରକାର ଜ୍ଞାନ ସବୁ ରହିଛି, କିନ୍ତୁ ଇଏ ହେଉଛି ଅବିଦ୍ୟା, ଇଏ ପ୍ରକୃତ ବିଦ୍ୟା ନୁହଁ। ଇଏ କେବଳ ମୋହ ଜନ୍ମଉଛି, ମୋହ ସୃଷ୍ଟି କରୁଛି ଏବଂ ଜୀବକୁ ଗଧରେ ପରିଣତ କରୁଛି। ବିଷ୍ଟବଡ଼ନ ଗଧକୁ କୁହାଯାଏ, ଗୋଟେ ଭାରବାହୀ ପଶୁ ବିଷ୍ଟବଡ଼ନ। ସିଏ ଏଇଭଳି ଭାବରେ ଏଇ ଭୌତିକ ଜଗତର ସମସ୍ତ ଜ୍ଞାନ ପ୍ରାପ୍ତ ହୋଇକରି ଜଣେ ଭଗବାନଙ୍କୁ ଜାଣିଯିବେ ନା? ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିପାରିବୁ ନା? ଆମେ ସକାଳେ ଆଲୋଚନା କରୁଛେ ଭକ୍ତି ରସାମୃତ ସିନ୍ଧୁ, ସେଥିରେ କୁହାଯାଇଛି ଜ୍ଞାନ କର୍ମାଦି ଅନାବୃତମ, ଇଏ ହେଉଛି ଭକ୍ତି। ଆମେ ଯେଉଁ ଭକ୍ତି କରୁଛେ ଏଇଟା କୁହାଯାଇଛି କ'ଣ ଅନ୍ୟା ବିଳାସତା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣାନୁଶୀଳନାମ ଭକ୍ତିର ଉତ୍ତମା। ଭକ୍ତିର ଦୁଇଟି ସଂଜ୍ଞା ଦେଇଛନ୍ତି ଭକ୍ତି ରୂପ ଗୋସ୍ୱାମୀ। ଇଏ ହେଉଛି କ'ଣ ନା ଅନ୍ୟ କୌଣସି ଅଭିଳାଷ ଆମର ନଥିବ, ଅନ୍ୟ ଅଭିଳାଷତା ଶୂନ୍ୟ, ଅନ୍ୟ ଅଭିଳାଷ ଜ୍ଞାନ କର୍ମାଦି ଅନାବୃତମ। ଜ୍ଞାନ ମାଧ୍ୟମରେ ବା କର୍ମ ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣି ପାଇବା ପାଇଁ ଯେଉଁମାନେ ଚେଷ୍ଟା କରୁଛନ୍ତି ସେମାନଙ୍କୁ ସେ ତାକୁ ତ୍ୟାଗ କରିବାକୁ ପଡ଼ିବ। ଏବଂ ଅନୁକୂଳ ଭାବରେ ଅନୁଶୀଳନ, ଆମେ ସକାଳେ ଆଜି କହୁଥିଲୁ ଅନୁଶୀଳନ ବିଷୟରେ, ଆନୁକୂଲ୍ୟନ କୃଷ୍ଣ ଅନୁଶୀଳନ ଭକ୍ତିର ଉତ୍ତମା। ଅନୁକୂଳ ଅନୁକୂଳ ଭାବରେ ପ୍ରତିକୂଳ ଦୁଇ ପ୍ରକାର ରହିଛି, ଅନୁକୂଳ ଅନୁଶୀଳନ ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ଅନୁକୂଳ ଭାବରେ ଅନୁଶୀଳନ, ଗୋଟେ ହେଉଛି ପ୍ରତିକୂଳ ଭାବରେ ଅନୁଶୀଳନ। ଯେଉଁମାନେ ଅସୁରମାନେ ସେମାନେ ପ୍ରତିକୂଳ ଭାବରେ ଅନୁଶୀଳନ କରନ୍ତି, ଯେମିତି ଜରାସନ୍ଧ କଂସ ଇତ୍ୟାଦି, ଏମାନେ ସବୁ ପ୍ରତିକୂଳ ଭାବରେ ଭଗବାନଙ୍କର ଏଇ ଯେଉଁ ଅନୁଶୀଳନ କରୁଥିଲେ। କିନ୍ତୁ ଭକ୍ତମାନେ ଅନୁକୂଳ ଭାବରେ ଭଗବାନଙ୍କର ଅନୁଶୀଳନ କରୁଛନ୍ତି, ଏଇଟାକୁ ଭକ୍ତି କୁହାଯାଏ, ଏ ହେଉଛି ଭକ୍ତି। ତେଣୁ ଏଇ ଯେଉଁ ରହିଛି ଥିଓରିଟିକାଲ ପ୍ରାକ୍ଟିକାଲ ନଲେଜ ଥାଇକରି ମଧ୍ୟ ବୈଜ୍ଞାନିକମାନଙ୍କର ଜ୍ଞାନ ପୂର୍ଣ୍ଣ ନୁହଁ, ତାଦେହରେ ମଧ୍ୟ ପୂର୍ଣ୍ଣ ଜ୍ଞାନ ସେମାନେ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ଯେତେ ପ୍ରାକ୍ଟିକାଲ ନଲେଜ ଦେଉ ଥାଉ ଏବଂ ଥିଓରିଟିକାଲ ନଲେଜ ଥାଉ, କିନ୍ତୁ ସେ ଜ୍ଞାନଟା ପୂର୍ଣ୍ଣ ନୁହଁ। କିନ୍ତୁ ଆମର ବୈଦିକ ଶାସ୍ତ୍ରର ଯେଉଁ ଜ୍ଞାନ, ଇଏ ହେଉଛି ପୂର୍ଣ୍ଣ ଜ୍ଞାନ। କାରଣ ଏ ଥିଓରି ଏବଂ ପ୍ରାକ୍ଟିକାଲର ଉର୍ଦ୍ଧ୍ୱରେ ଆଉ ଗୋଟେ ବସ୍ତୁ ରହିଛି, ସେ ବସ୍ତୁ ହେଉଛି କ'ଣ ନା ରିଅଲାଇଜ ନଲେଜ। ଆମେ ଏଇଟା ଅନୁଭବ କରିବା, ଜ୍ଞାନଟାକୁ ଅନୁଭବ, ଭଗବତ ଅନୁଭୂତି। ଯେଉଁମାନେ ଭଗବତ ଅନୁଭୂତି ପ୍ରାପ୍ତ ହୋଇଛନ୍ତି ତାଙ୍କର ଜ୍ଞାନ ହେଉଛି ପୂର୍ଣ୍ଣ। ଭଗବତ ଗୀତାରେ ଭଗବାନ ସେ କଥା କହିଲେ, ଜ୍ଞାନ ବିଜ୍ଞାନ ତୃପ୍ତାତ୍ମା କୁଟସ୍ଥ ବିଜିତେନ୍ଦ୍ରିୟ ଯୁକ୍ତ ହେତୁଛନ୍ତି ଯୋଗୀ ସମଲଷ୍ଟ୍ରାସ୍ମ କାଞ୍ଚନ। ଯେଉଁମାନେ ଜ୍ଞାନ ଏବଂ ବିଜ୍ଞାନରେ ତୃପ୍ତ ହୋଇକି ରହିଛନ୍ତି ସେମାନେ କୁଟସ୍ଥ। କୁଟସ୍ଥ କହିଲେ ସେମାନେ ଏ ଭୌତିକ ଜଗତ ତ୍ରିଗୁଣ ଭିତରେ ନଥାନ୍ତି, ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଥାନ୍ତି। ସେମାନେ ବିଜିତେନ୍ଦ୍ରିୟ ଇନ୍ଦ୍ରିୟମାନଙ୍କୁ ଜୟ କରି ରହିଛନ୍ତି ସେମାନେ, ତେଣୁ ସେମାନଙ୍କୁ ଯୁକ୍ତ ବୋଲି କୁହାଯିବ। ସେମାନେ ଯୁକ୍ତ ଯୋଗୀ, ଯୁକ୍ତ ଇତିଚ୍ଛତ ଯୋଗୀ ସମଲଷ୍ଟ୍ରାସ୍ମ କାଞ୍ଚନ। ତାଙ୍କ ପାଇଁ ଏ ଯେଉଁ ଟେକା ହଉ ବା ପଥର ହଉ ବା ସୁନା ହଉ ଏକାଭଳି ସମଲଷ୍ଟ୍ରାସ୍ମ କାଞ୍ଚନ, ଇଏ ହେଉଛି ରିଅଲାଇଜ ନଲେଜ, ଇଏ ହେଉଛି ଅନୁଭୂତ ଜ୍ଞାନ। ତେଣୁ ଏଇ ଅନୁଭୂତ ଜ୍ଞାନ ଭଗବାନ ପାଖରୁ ଆସୁଛି। ତେଣୁ ଭଗବାନ ଏଇ ଯେଉଁ ଜ୍ଞାନଟି ଦେଉଛନ୍ତି ମୃଗଙ୍କ ମାଧ୍ୟମରେ, ଏଇ ଶିକ୍ଷାକି ଆମେ ଦେଉଛନ୍ତି 31-44 ଏଇ 14 ଶ୍ଳୋକରେ ଭଗବାନ ଏସବୁ ଜ୍ଞାନ ଦେଉଛନ୍ତି। ବ୍ରହ୍ମ ସମ୍ପତ୍ତି ହରଣ କଲେ, ବ୍ରାହ୍ମଣର ସମ୍ପତ୍ତି ହରଣ କଲେ କିଭଳି ଭାବରେ ପରିଣାମ ହେବ ସେଇ କଥାକୁ ଦେଖାଇଦେଲେ, ପ୍ରଥମେ ମୃଗଙ୍କ ଜୀବନରେ ଦେଖାଇଦେଲେ। ସେଇଟା ଯାଦବମାନେ ଏବଂ ଅନ୍ୟମାନେ ସବୁ ସେଠି ଯେଉଁମାନେ ଉପସ୍ଥିତ ଥିଲେ ସେମାନେ ସବୁ ଦେଖିଲେ। ତେଣୁ ଏଇଟାକୁ ଶିକ୍ଷା, ଏଇ ମାଧ୍ୟମରେ ଭଗବାନ ଶିକ୍ଷା ପ୍ରଦାନ କରୁଛନ୍ତି ଯାଦବମାନଙ୍କ ମାଧ୍ୟମରେ, ମାଧ୍ୟମ କରି ସମ ରାଜାମାନଙ୍କୁ। ବିଶେଷ ଭାବରେ ଆମେ କହିଲେ ନା ଏ ଯେଉଁ ଶିକ୍ଷା ରାଜାମାନଙ୍କ ପାଇଁ ଉଦ୍ଦିଷ୍ଟ, ଇଏ ରାଜବିଦ୍ୟା, ଇଏ ବିଦ୍ୟାକୁ ରାଜବିଦ୍ୟା ବୋଲି କୁହାଯାଉଛି। ରାଜବିଦ୍ୟା ନୁହଁ ଯେ ରାଜାଙ୍କ ପାଇଁ ବିଦ୍ୟା, ନା ରାଜବିଦ୍ୟା ହେଉଛି ବିଦ୍ୟା ଭିତରେ ଶ୍ରେଷ୍ଠ, ବିଦ୍ୟାର ଶ୍ରେଷ୍ଠ ହେଉଛି ରାଜବିଦ୍ୟା। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଲେ ରାଜବିଦ୍ୟା ରାଜଗୁହ୍ୟମ, ଇଏ ହେଉଛି ବହୁତ ଗୁହ୍ୟ ଜ୍ଞାନ। କନଫିଡେନ୍ସିଆଲ, ମୋଷ୍ଟ କନଫିଡେନ୍ସିଆଲ। ରାଜ ବିଦ୍ୟା ରାଜ ଗୃହଙ୍କ ପବିତ୍ର ଇଦମ ଉତ୍ତମ, ଇଏ ହେଉଛି ପବିତ୍ର ଜ୍ଞାନ, ଉତ୍ତମ ଉତ୍ତମ ଜ୍ଞାନ ଇଏ। ପ୍ରତ୍ୟକ୍ଷା ଭଗବଂ ଧର୍ମ୍ୟଂ ସୁସୁଖମ କର୍ତ୍ତୁମବ୍ୟମ, ଏ ଜ୍ଞାନକୁ ଜଣେ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିବ ଏବଂ ଅନୁଭବ କଲେ ବହୁତ ସୁଖ ପ୍ରାପ୍ତ। ସୁସୁଖମ, ସୁସୁଖମ କହିଲେ ଖାଲି ସୁଖ ନୁହଁ, ବହୁତ ସୁଖ ପ୍ରାପ୍ତ ହେବ ସୁସୁଖମ। ଏବଂ କର୍ତ୍ତୁମବ୍ୟୟମ, ଏ ଜ୍ଞାନ ଯାହା ସେମାନେ ଆଚରଣ କରିବେ ଏଇଟା ଅବ୍ୟୟ, ଏ ନଷ୍ଟ ହେବ ନାହିଁ, ଏ ଜ୍ଞାନ ହେଉଛି ଏଇଭଳି ଭାବରେ। ଇଏ ଭକ୍ତି, ଇଏ ହେଉଛି ଭକ୍ତି। ତିନି ପ୍ରକାର ଯେଉଁ ଜ୍ଞାନ ଦେଇଛନ୍ତି ସବୁଠାରୁ ଶ୍ରେଷ୍ଠ ଜ୍ଞାନ ହେଉଛି ଭକ୍ତି। ରାଜ ବିଦ୍ୟା, ବିଦ୍ୟା ଭିତରେ ଶ୍ରେଷ୍ଠ। ଭଗବତ ଗୀତା ଦଶମ ଅଧ୍ୟାୟରେ ମଧ୍ୟ ଭଗବାନ କହିଲେ ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନାମ, ଆମର ବୁର୍ଲା ସହରରେ ଆମେ ଦେଖିବା ବହୁତ ପ୍ରକାର ସ୍କୁଲ କଲେଜ ଇନଷ୍ଟିଚ୍ୟୁସନ୍ ସବୁ ରହିଛନ୍ତି, ବହୁତ ପ୍ରକାର ଶିକ୍ଷା ଦିଆଯାଉଛି, କିନ୍ତୁ ଅଧ୍ୟାତ୍ମ ବିଦ୍ୟା କେଉଁଠି ଦିଆଯାଉନାହିଁ, ଶିକ୍ଷା ଦିଆଯାଉନାହିଁ। ସେ ଶିକ୍ଷା ଆମେ ଦେଉଛେ, ଅଧ୍ୟାତ୍ମ ବିଦ୍ୟା ଆମେ ଦେଉଛେ, କାରଣ ଇଏ ଆମର ବୈଦିକ ଶାସ୍ତ୍ର, ବୈଦିକରେ ଏ ଶାସ୍ତ୍ରରେ ଜ୍ଞାନ ରହିଛି ଅଧ୍ୟାତ୍ମ ବିଦ୍ୟା, ବୈଦିକ ଶାସ୍ତ୍ରରୁ କେହି ଗ୍ରହଣ କରୁନାହାନ୍ତି। ତେଣୁ ଏ ବିଦ୍ୟାମାନଙ୍କ ଭିତରେ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। କିଂ କିଂ ଅଧ୍ୟାତ୍ମ, ଏଇ ପ୍ରଶ୍ନଟି ପଚାରିଛନ୍ତି ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଅର୍ଜୁନ ପଚାରିଛନ୍ତି ଭଗବାନଙ୍କୁ, ଅଧ୍ୟାତ୍ମ କ'ଣ, ବ୍ରହ୍ମ କ'ଣ, କିଂ କିଂ ବ୍ରହ୍ମ, କିଂ ବ୍ରହ୍ମ କ'ଣ, କିଂ ତତ୍ ବ୍ରହ୍ମ, କିଂ ଅଧ୍ୟାତ୍ମ, କିଂ କର୍ମ ପୁରୁଷୋତ୍ତମ, ଅଧିଭୂତଂ ଚ କିଂ ପ୍ରୋକ୍ତମ ଅଧିଦୈବଂ କିମ୍ ଉଚ୍ୟତେ। ଏ ଶ୍ଳୋକରେ ବହୁତ ଗୁରୁତ୍ୱ ରହିଛି, ଏ ଶ୍ଳୋକ ଗୀତାର ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ଖାଲି ଏହି ଶ୍ଳୋକ ଅଷ୍ଟମ ନମ୍ବରର ପ୍ରଥମ ଶ୍ଳୋକର ଅଧା, ଏହି ଶ୍ଳୋକକୁ ଗୋଟେ ଘଟଣା ହୋଇଥିଲା ଭଗବତ ଗୀତା ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି, ଯେ ଜଣେ ବ୍ୟକ୍ତି ଥିଲେ, ବହୁତ ବ୍ରାହ୍ମଣ ବ୍ୟକ୍ତି ଥିଲେ, ସିଏ ବ୍ରାହ୍ମଣ ଥାଇକି ମଧ୍ୟ ସବୁ ଜ୍ଞାନ ଥାଇକି ମଧ୍ୟ ସେ ପାପ କାର୍ଯ୍ୟ କରୁଥିଲେ। ବ୍ରାହ୍ମଣମାନଙ୍କର ଯେଉଁ ଜ୍ଞାନ ରହିଛି ସେ ଜ୍ଞାନ ଅନୁସାରେ ସେମାନେ ପାପ କରିବା କଥା ନୁହଁ, ଯେଉଁ 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 କାର୍ଯ୍ୟ ଯେଉଁ କଥା ଭଗବତ ବେଦରେ ଅନୁମୋଦିତ ହୋଇଛି ସେଇ କାର୍ଯ୍ୟ କରିବା କଥା, ସେମାନେ ଯେଉଁ ବେଦରେ ନିଷିଦ୍ଧ କରାଯାଇଛି ସେଇଟାକୁ ହେଉଛି ସେଇଟା ପାପ, କିନ୍ତୁ ଏମାନେ ଜ୍ଞାନ ରହିଛି ସବୁ ରହିଛି କିନ୍ତୁ ସେମାନେ ପାପ କରୁଛନ୍ତି, ଜ୍ଞାନ ଥାଇକି ପାପ କରୁଛନ୍ତି। ତେଣୁ ସେହିଭଳି ଭାବରେ ଜଣେ ଜ୍ଞାନୀ ବ୍ୟକ୍ତି ଥିଲେ, ତାଙ୍କ ବ୍ରାହ୍ମଣ ବ୍ୟକ୍ତି ଥିଲେ, ସେ ହେଉଛି ତାଙ୍କ ନାଁ ହେଉଛି ଭାବ ଶର୍ମା। ଏ ଆମରଦିନପୁରର କଥା, ଆମରଦିନପୁରରେ ଗୋଟେ ବ୍ରାହ୍ମଣ ଥିଲେ, ତାଙ୍କ ନାଁ ହେଉଛି ଭାବ ଶର୍ମା, କିନ୍ତୁ ସେମାନେ ଯେଉଁ ବ୍ରାହ୍ମଣ କହିଲେ ଜ୍ଞାନ ସବୁ ପ୍ରାପ୍ତ ହୋଇଛନ୍ତି, ସେମାନେ ଅନ୍ତତଃ ପକ୍ଷେ ପାପ କାର୍ଯ୍ୟ କରିବା କଥା ନୁହଁ, କିନ୍ତୁ ସେ ପାପ କାର୍ଯ୍ୟରେ ନିଯୁକ୍ତ ଥିଲେ, ଲିପ୍ତ ଥିଲେ। ତେଣୁ ତାଙ୍କର ମୃତ୍ୟୁ ପରେ ସେ ଗୋଟେ ତାଳ ବୃକ୍ଷ ହୋଇଗଲେ, ଅଧୋ ଗଚନ୍ତି ତମସା, ଭଗବତ ଗୀତାରେ କହିଲେ ନା, ତମ ଗୁଣରେ ଯେଉଁମାନେ ରହିବେ ପାପ କାର୍ଯ୍ୟ କେଉଁମାନେ କରିବେ, ରଜତମ ଗୁଣରେ ସେମାନେ ପାପ କାର୍ଯ୍ୟ କରୁଛନ୍ତି, ତେଣୁ ସେମାନେ ନିମ୍ନଗତି ପ୍ରାପ୍ତ ହେବେ। ତେଣୁ ସେ ବ୍ୟକ୍ତି ଜଣଙ୍କ ଗୋଟେ ତାଳ ବୃକ୍ଷ ହୋଇଥିଲେ, ଏବଂ ସେଇଠି ଆଉ ଜଣେ ବ୍ରହ୍ମ ରାକ୍ଷସୀ ଦମ୍ପତି ଆସି ପହଞ୍ଚିଗଲେ, ବ୍ରହ୍ମ ରାକ୍ଷସୀ ଦମ୍ପତି କହିଲେ ସିଏ ମଧ୍ୟ ବ୍ରାହ୍ମଣ ଥିଲେ, ଦୁଇ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ, ସେମାନେ ମଧ୍ୟ ତାଙ୍କର ସ୍ୱାମୀ ବେଦ ପାରକ ଥିଲେ, ତାଙ୍କ ନାଁ ଥିଲା କୁଶିଲବ, ଏବଂ ସ୍ତ୍ରୀ ଜଣ ମଧ୍ୟ ସଂସ୍କୃତ ଜାଣିଥିଲେ, ସଂସ୍କୃତଜ୍ଞ ଥିଲେ, କିନ୍ତୁ ସେମାନେ ମଧ୍ୟ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ଥିଲେ। ତେଣୁ ସେମାନେ ବ୍ରହ୍ମ ରାକ୍ଷସ ହେଇକରି ଆଉ ସେ ତାଳ ବୃକ୍ଷରେ ରହିଥିଲେ, ତାଳ ବୃକ୍ଷରେ ରହିଥିଲେ। ସେହି ସମୟରେ ତାଙ୍କ ପତ୍ନୀ ପଚାରିଲେ, ପତ୍ନୀ ପଚାରିଲେ ଆଉ କେମିତି ଆମେ ଏଥିରୁ ଉଦ୍ଧାର ପାଇବା, ଏଇଭଳି ଭାବରେ ଯେଉଁ ପାପଜନୀ ହୋଇଗଲେ, ଏଇଭଳି ଭାବରେ ଅଭିଶପ୍ତ ହୋଇଗଲେ, ଆଉ ବର୍ତ୍ତମାନ ଆମେ କେମିତି ଏଥିରୁ ମୁକ୍ତ ହେବା। ତେଣୁ ତାଙ୍କର ସ୍ୱାମୀ କହିଲେ ଆମେ ଯଦି ବ୍ରହ୍ମକର୍ମ ନ କରିବା, ଅଧ୍ୟାତ୍ମ ଆଲୋଚନା ନ କରିବା, ଆଉ କେମିତି ଉଦ୍ଧାର ପାଇବା, ଏ କଥାଟି କହିଦେଲେ। ତେଣୁ ତାଙ୍କର ପତ୍ନୀ ସଂସ୍କୃତ ଜାଣିଥିଲେ, ସେ ପ୍ରଶ୍ନଟି ପଚାରିଦେଲେ, କିଂ ତତ୍ ବ୍ରହ୍ମ, କିଂ ଅଧ୍ୟାତ୍ମ, କିଂ କର୍ମ ପୁରୁଷୋତ୍ତମ। ଇଏ ହେଉଛି ଭଗବତ ଗୀତା ଅଷ୍ଟମ ଅଧ୍ୟାୟ ପ୍ରଥମ ଶ୍ଳୋକର ଅଧା ଶ୍ଳୋକ ଇଏ। ଏତିକି ଯେତେବେଳେ ପଚାରିଦେଲେ କ'ଣ ହେଲା ନା, ସାଙ୍ଗେ ସାଙ୍ଗେ ସେ ତାଳ ବୃକ୍ଷଟା ଆଉ ଉଭେଇଗଲା, ଆଉ ତାଳ ବୃକ୍ଷ ରହିଲା ନାହିଁ, ସେ ପୁଣି ବ୍ରାହ୍ମଣରେ, ସେ ତାଳ ବୃକ୍ଷ ଯେ ବ୍ରାହ୍ମଣ ଥିଲେ, ତାଳ ବୃକ୍ଷ ହୋଇଥିଲେ, ସେ ପୁଣି ଗୋଟେ ବ୍ରାହ୍ମଣ ହୋଇଗଲେ, ତାଳ ବୃକ୍ଷ ବ୍ରାହ୍ମଣ ହୋଇଗଲେ। ଏବଂ ଏଇ ଯେଉଁ ବ୍ରହ୍ମ ରାକ୍ଷସ ଦୁଇ ଜଣ ଥିଲେ, ସେମାନେ ମଧ୍ୟ କ'ଣ ହେଲା ନା, ସେମାନେ ବ୍ରହ୍ମରାକ୍ଷସ ଦୁଇ ଜଣ ସ୍ୱର୍ଗକୁ ଗଲେ, ସ୍ୱର୍ଗଗତି, ସ୍ୱର୍ଗଗତି ପ୍ରାପ୍ତ ହେଲେ, ସେମାନେ ସ୍ୱର୍ଗକୁ ଗଲେ, ଉଦ୍ଧାର ପାଇଗଲେ, ବ୍ରହ୍ମରାକ୍ଷସ ଇଏରୁ, ଜନୁରୁ ଉଦ୍ଧାର ପାଇଗଲେ। ଏବଂ ସେ ବ୍ରାହ୍ମଣ ଜଣକ କ'ଣ କଲେ, କାଶୀକୁ ଗଲେ, କାଶୀକୁ ଯାଇକରି ସେ ଅଧା ଶ୍ଳୋକକୁ ଜପ କଲେ, କିଂ ବ୍ରହ୍ମ କିଂ ଅଧ୍ୟାତ୍ମ କିଂ କର୍ମ ପୁରୁଷୋତ୍ତମ, ଏଇ ଅଧା ଶ୍ଳୋକକୁ ଜପ କରିକିରି ସେମାନେ ସିଦ୍ଧି ହୋଇଗଲେ, ସିଦ୍ଧିପ୍ରାପ୍ତ ହୋଇଗଲେ ଏବଂ ସେମାନେ ଭଗବତ ଧାମକୁ ଗଲେ। ଭଗବତ ଗୀତାର ମହାତ୍ମା ଏଭଳି ରହିଛି, ଏ ଅଧା ଶ୍ଳୋକ ପାଠ କରିକି ସେ ଭଗବତ ଧାମକୁ ଗଲେ। ଆଉ ଯେଉଁମାନେ ପ୍ରତିଦିନ ଗୋଟେ ଗୋଟେ ଅଧ୍ୟାୟ ପାଠ କରୁଛନ୍ତି ତାଙ୍କ କଥା ଆଉ କ'ଣ କହିବା, ତାଙ୍କ କଥା ଆଉ କ'ଣ କହିବା। ତେଣୁ ଏଇଭଳି ଭାବରେ ଶାସ୍ତ୍ରର ଏଇଭଳି ଭାବରେ ରହିଛି, ମହାତ୍ମା ରହିଛି। ତେଣୁ ଏଇ ଯେଉଁ ଜ୍ଞାନ ଭଗବତ ଗୀତାରେ 13 ଅଧ୍ୟାୟରେ ଭଗବାନ ସବୁ ଜ୍ଞାନ ଦେଇଦେଲେ, ଜ୍ଞାନ ଦେଇକରି ଏତ ଜ୍ଞାନ ମିତି ପ୍ରଥମ ଅଜ୍ଞାନ ଯଦତନ୍ୟ ଥା, ଇଏ ହେଉଛି ଜ୍ଞାନ, ଆଉ ଯାହା ରହିଲା ସବୁ ଅଜ୍ଞାନ। କାରଣ ଭଗବାନ ପାଖରୁ ସବୁ ଜ୍ଞାନ ଆସୁଛି, ସେ ଜ୍ଞାନର ଅନ୍ତ ଦେଇପାରିବେ। ଏବଂ ସବୁଠାରୁ ଶ୍ରେଷ୍ଠ ଜ୍ଞାନ କ'ଣ, ଜ୍ଞାନର ଅନ୍ତ କ'ଣ, କିଏ କହିପାରିବେ ଜ୍ଞାନର ଅନ୍ତ କ'ଣ? ଜ୍ଞାନର ଅନ୍ତ କ'ଣ? ଭଗବତ ଗୀତା 7 ଅଧ୍ୟାୟରେ ଭଗବାନ କହିଲେ ଜ୍ଞାନର ଅନ୍ତ କ'ଣ, କ'ଣ? ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାଙ୍କ ପ୍ରପଦ୍ୟତେ ବାସୁଦେବ ସରମ ଇତି ସ ମହାତ୍ମା ସୁଦୁର୍ଲଭ। ଇଏ ହେଉଛି ସେ ଜ୍ଞାନର ଅନ୍ତ ହେଉଛି ଏଇଟା, ବହୁନାମ ଜନ୍ମ ନାମନ୍ତେ, ବହୁ ଜନ୍ମ ବିତିଗଲା ପରେ ଜ୍ଞାନୀମାନେ ଏଇଟା ଜାଣନ୍ତି, ଅନ୍ତିମ ଜ୍ଞାନକୁ ପ୍ରାପ୍ତ ହୁଅନ୍ତି। କ'ଣ ନା ବାସୁଦେବ ସରମିତି, ସବୁକିଛିର ମୂଳ ହେଉଛନ୍ତି ଭଗବାନ ବାସୁଦେବ, ବାସୁଦେବ ସରମିତି ସେମାନେ ହେଉଛନ୍ତି ମହାତ୍ମା। ଭଗବାନଙ୍କୁ ଯେଉଁମାନେ ଜ୍ଞାନ ଜାଣିବେ, ସେ ଜ୍ଞାନ ହେଉଛି ଶ୍ରେଷ୍ଠ ଜ୍ଞାନ, ଭଗବତ ଜ୍ଞାନ ହେଉଛି ଶ୍ରେଷ୍ଠ ଜ୍ଞାନ, ତା ଉପରକୁ ଆଉ କିଛି ଜ୍ଞାନ ନାହିଁ। ଭଗବତ ଗୀତା 7 ଅଧ୍ୟାୟରେ ଭଗବାନ ମଧ୍ୟ କହିଲେ ମତ ପରତର ନାନ୍ୟତ୍ କିଞ୍ଚିତ୍ ଅସି ଧନଞ୍ଜୟ, ମୋଠାରୁ ଆଉ ଉନ୍ନତତର କିଛି ଜ୍ଞାନ ନାହିଁ ବା ସତ୍ୟ ଆଉ କିଛି ନାହିଁ, ଭଗବାନ ହେଉଛନ୍ତି ଅନ୍ତିମ ସତ୍ୟ, ଇଏ ହେଉଛି ଅନ୍ତିମ ଜ୍ଞାନ ହେଉଛନ୍ତି ଭଗବାନ। ତାଙ୍କ ଯସ୍ମିନ୍ ବିଜ୍ଞାନ୍ତମ ସର୍ବମେବ ଯସ୍ମିନ୍ ବିଜ୍ଞାନ୍ତମ ସର୍ବମେବ ବିଜ୍ଞାନ୍ତ ଭଗବନ୍ତ, ଭଗବାନଙ୍କୁ ଜାଣିଲେ ଜଣେ ସବୁ ଜ୍ଞାନ ପ୍ରାପ୍ତ ହୋଇଯିବ, ଭଗବାନ ହେଉଛନ୍ତି ଅନ୍ତିମ ଜ୍ଞାନ, ତାଙ୍କ ଉପରେ ଆଉ କିଛି ଜ୍ଞାନ ନାହିଁ। ତେଣୁ ଇଏ ହେଉଛନ୍ତି ସେହି ଭଗବାନ, ଏହି ଶିକ୍ଷାକୁ ପ୍ରଦାନ କରୁଛନ୍ତି। ତେଣୁ ଏହି ଶିକ୍ଷା ଦେଲେ ନୃଗ ମହାରାଜଙ୍କର ଜୀବନକୁ ଆଧାର କରିକରି ଏହି ଶିକ୍ଷା ପ୍ରଦାନ କରୁଛନ୍ତି। ଏହି 14 ଶ୍ଳୋକରେ ଭଗବାନ ଏହି ଗୀତାକୁ ମଧ୍ୟ ଆମେ କହିବା, ଏଇଟା ମଧ୍ୟ ଭଗବତ ଗୀତା, ଭଗବାନଙ୍କ ମୁଖ ପଦ୍ମରୁ ଆସୁଛି ଏ କଥା, ଭଗବତ ଗୀତା ଇଏ ଭାଗବତ ଭଗବତ ଗୀତା ରହିଛି। ତେଣୁ ଏ ଶ୍ଳୋକରେ କହୁଛନ୍ତି, ଆମେ ଗତ ଶ୍ଳୋକରେ ଆଲୋଚନା କରିଥିଲେ କିଭଳି ହୀନସ୍ତି ବିଷମତାରଂ ବହ୍ନିରଧ୍ୱି ପ୍ରସାମ୍ୟତି କୂଳଂ ସମୂଳଂ ଦହତି ବ୍ରହ୍ମସ୍ୱାରଣୀ ପାବକ। ଯେଉଁମାନେ ବିଷ ଭକ୍ଷଣ କରନ୍ତି ସେମାନେ ମୃତ୍ୟୁବରଣ କରନ୍ତି, ଏବଂ ମୃତ୍ୟୁ ମଧ୍ୟ ବଞ୍ଚିଯାଇପାରିବେ। କିଭଳି ଭାବରେ ନା ଯଦି ବିଭିନ୍ନ ପ୍ରକାର ଗଦଫଦ ଇତ୍ୟାଦି ସବୁ ବ୍ୟବହାର କରିକିରି ମୃତ୍ୟୁରୁ ସେମାନେ ଜୀବନ ପ୍ରାପ୍ତ ହୋଇଯିବେ। ଆମେ ସେହି ପ୍ରସଙ୍ଗରେ କହୁଥିଲେ, ଭୀମଙ୍କ କଥା କାଲି କହିଥିଲେ, କିଭଳି ଭାବରେ କୌରବମାନେ ତାଙ୍କୁ ଭୀମଙ୍କୁ ବିଷ ଲଡ଼ୁ ଦେଇଦେଇଥିଲେ, କିନ୍ତୁ ବିଷାକ୍ତ ସର୍ପମାନେ ଯେତେବେଳେ ତାଙ୍କୁ ଦଂଶନ କଲେ ତାଙ୍କର ସେ ପୁଣି ଜୀବନ ଫେରିପାରିଲେ, ତାଙ୍କ ବିଷ ଦୂର ହୋଇଗଲା। ଏ ବିଷ ବିଷୟରେ ଆମେ ଗତକାଲି ଆଲୋଚନା କରିଥିଲେ। ଏବଂ ବହ୍ନି ଯେଉଁ ରହିଛି ପ୍ରସାମ୍ୟତି, ଜଳ ମାଧ୍ୟମରେ ବହ୍ନିଟା ଲିଭିଯିବ, କିନ୍ତୁ ଇଏ ଯେଉଁ ବ୍ରହ୍ମସ୍ୱ ଅପହରଣ ଏଭଳି ବହ୍ନି ଯାହାକି ସମୂଳକୁ ଦହନ କରିବ, କୂଳ ସମୂଳ ଦହତି, ଯେଉଁଭଳି ଭାବରେ ଉଦାହରଣ ଦିଆଯାଇଛି ବ୍ରହ୍ମୀ ବ୍ରହ୍ମସ୍ୱାରଣୀପାବକ, ଅରଣୀ ବିଷୟରେ ଆମେ କହୁଥିଲେ କେମିତି ଅରଣୀ କଥା ରହିଛି। ତେଣୁ ଗୋଟେ ବୃକ୍ଷରେ କୋଟରରେ ଯଦି ସେଇ ବହ୍ନିଟି ରହିଛି, ସେ ବହ୍ନିଟାକୁ ପୁରା ଗଛକୁ ଜାଳିଦେବ, ତାକୁ ଆଉ ପାଣି ଫାଣି ଦ୍ୱାରା ତାକୁ ଲିଭେଇ ହେବ ନାହିଁ। ତେଣୁ ଏ ବ୍ରହ୍ମ ସମ୍ପତି ହରଣକୁ ଏଇଭଳି ଭାବରେ ଭଗବାନ କ'ଣ ଉପମା ଦେଇକରି ବର୍ତ୍ତମାନ କହୁଛନ୍ତି, ବର୍ତ୍ତମାନ କହୁଛନ୍ତି କ'ଣ ନା ବ୍ରହ୍ମସ୍ୱ ଦୂରନୁଜ୍ଞାନ୍ତମ। ବ୍ରହ୍ମସ୍ୱ କହିଲେ ବ୍ରହ୍ମ ସମ୍ପତ୍ତି, ବ୍ରାହ୍ମଣର ସମ୍ପତ୍ତିକୁ ଦୂରନୁଜ୍ଞାନ୍ତମ, ତାଙ୍କ ଅନୁମତି ନ ନେଇକରି ଜଣେ ଇଏ କରୁଛି, ତାଙ୍କ ଅଜାଣତରେ ବା ଯାହା ଯେକୌଣସି ଉପାୟରେ ହେଉ ତାଙ୍କର ନେଇ, ଆମେ ଆମର ଯେମିତି ମନ୍ଦିରରୁ ବହୁତ ଲୋକ ନେଇଯାଉଛନ୍ତି, ଚୋରି କରି ନେଇଯାଉଛନ୍ତି, ତାଙ୍କର ଅବସ୍ଥା ସେଇଆ ହେବ, ସେଇଆ ହେବ, କାରଣ ଏ ବ୍ରହ୍ମ ସମ୍ପତ୍ତି, ବ୍ରହ୍ମ ସମ୍ପତ୍ତି ଅନୁଜ୍ଞାନ୍ତମ, କୌଣସି ପରମିଶନ ନେଇକି ନେଲେ ଅଲଗା କଥା, ପରମିଶନ ନେବେ ଆମେ ଏଇଟା ନେଇପାରିବୁ କି, ପରମିଶନ ନେଇକି ସେଇଟା ବ୍ୟବହାର କରିପାରିବେ, କିନ୍ତୁ ବିନା ପରମିଶନ ଯଦି ବ୍ୟବହାର କରିବେ ତାର ଫଳ ପରିଣାମ ଭୟାବ ରହିଛି, ସେ କଥା କହୁଛନ୍ତି ଶ୍ଳୋକରେ। ବ୍ରହ୍ମସ୍ୱ ଦୂର ଅନୁଜ୍ଞାନ୍ତମ୍, ତାଙ୍କର ଅନୁମତି ନ ନେଇକରି, ଅନୁଜ୍ଞା ବା ତାଙ୍କର ଅନୁମତି ନ ନେଇକରି ଉପଭୋକ୍ତମ୍, ସେମାନେ ସେଇଟା ଉପଭୋଗ କରୁଛନ୍ତି, ସେଇ ସମ୍ପତ୍ତିକୁ ଉପଭୋଗ କରୁଛନ୍ତି। ତାହେଲେ କ'ଣ ହେବ ନା, ହନ୍ତି ତ୍ରିପୁରୁଷମ୍, ତିନି ପୁରୁଷକୁ ହତ୍ୟା କରିଦେବ ସେ ବ୍ରହ୍ମ ସମ୍ପତ୍ତି, ତିନି ପୁରୁଷକୁ ହତ୍ୟା କରିବ ବିଷ ଭଳି, ବିଷ ଭଳି ନା, ଇଏ ବିଷଟିରୁ ଆହୁରି ଭୟାବହ ବିଷ, ଏଇଟା କୁହାଯାଉଛି ତିନି ପୁରୁଷକୁ ହତ୍ୟା କରିବ, ହାନ୍ତି ତ୍ରିପୁରୁଷମ୍। ପ୍ରସହେତୁ ବଳାଦ୍ଭୁକ୍ତମ୍, ପୁଣି ଯଦି ବ୍ରାହ୍ମଣଙ୍କୁ ଜବରଦସ୍ତି ବ୍ରାହ୍ମଣଙ୍କ ଠାରୁ ସେ ସମ୍ପତ୍ତି ହରଣ କରାଯିବ, ପ୍ରସହ୍ୟ କହିଲେ ଜବରଦସ୍ତି ତୁ ଯଦି ଅନୁମତି ନ ନେଇକି ଭୋଗ କଲେ ଏଇଭଳି ଭାବେ ତିନି ପୁରୁଷକୁ ନଷ୍ଟ କରିଦେବ, କିନ୍ତୁ ଜବରଦସ୍ତି ତାଙ୍କୁ ଜବରଦସ୍ତି କରିକିରି ବଳ ପ୍ରୟୋଗ କରିକିରି ତାଙ୍କର ବଳାତ୍ ଭୁକ୍ତ ତାକୁ ସମ୍ପତ୍ତି ନେଇକିରି ଭୋଗ କରିବେ ସେ, ତାହେଲେ କ'ଣ ହେବ ନା ଦଶ ପୂର୍ବାନ୍ ଦଶ ଅପରାହ୍ନ, ପୂର୍ବର ଦଶ ପୁରୁଷ ନଷ୍ଟ କରିଦେବ ଏବଂ ପରର ଦଶ ପୁରୁଷ ମଧ୍ୟ ନଷ୍ଟ କରିଦେବ ଏବଂ ନିଜେ ମଧ୍ୟ ନଷ୍ଟ ହେବେ, ଏଇଭଳି ଭାବରେ ଏକୋଇଶ ପୁରୁଷ ନଷ୍ଟ ହେବେ। ଭାଗବତମର ସପ୍ତମ ସ୍କନ୍ଧରେ ମଧ୍ୟ ପ୍ରହ୍ଲାଦ ମହାରାଜଙ୍କୁ ଯେତେବେଳେ ସ୍ତୁତି କରିଥିଲେ ଭଗବାନ, ନୃସିଂହଦେବ ମଧ୍ୟ ସେ କଥା କହୁଥିଲେ, ଭଗବାନ ନୃସିଂହଦେବ ଯେତେବେଳେ ଆବିର୍ଭାବ ହେଲେ ଏଭଳି ଭାବରେ ଭୟାବହ ବିଗ୍ରହ ସେ ଧାରଣ କରିଥିଲେ, ତାଙ୍କର ପତ୍ନୀ ମଧ୍ୟ ତାଙ୍କ ପାଖକୁ ଯିବା ପାଇଁ ଭୟ କଲେ, ଅନ୍ୟମାନଙ୍କ କଥା କ'ଣ କହିବା, ବ୍ରହ୍ମା ଶିବଙ୍କ କଥା କ'ଣ କହିବା। କିନ୍ତୁ ପ୍ରହ୍ଲାଦ ମହାରାଜ କୌଣସି ଭୟ ନଥାଇକିରି ତାଙ୍କ ପାଖକୁ ଯାଇକିରି ତାଙ୍କୁ ଗୋଟେ ଫୁଲମାଳ ପ୍ରଦାନ କରିକିରି ତାଙ୍କୁ ସ୍ତୁତି କରିଛନ୍ତି, ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ଏସବୁ ସ୍ତୁତି ସବୁ ରହିଛି। ତେଣୁ ଏ ସ୍ତୁତି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଯେଉଁମାନେ ଏ ପ୍ରଚାର ସଂସ୍ଥାରେ ଯୋଗ ଦେବେ ସେମାନେ ଏହିସବୁ ସ୍ତୁତିକୁ ଜାଣିବା କଥା, କାରଣ ସେମାନେ ପ୍ରଚାର କରିବେ, ଆମେ ହେଉଛି ପ୍ରଚାର ସଂସ୍ଥା, ପ୍ରଚାରକ ସଂସ୍ଥା, ଆମେ ଏ ସଂସ୍ଥା ଖାଲି ଖାଇ ପିଇକିରି ଆନନ୍ଦରେ ରହିବା ପାଇଁ ହେଇନାହିଁ, ଖାଲି ଯଦି କିଛି ନ କରିକି ମଧ୍ୟ ଭଗବାନ ଭୋଗ କରିକି ଖାଇ ପିଇକି ରହିବେ ତାହେଲେ ମଧ୍ୟ ଆନନ୍ଦରେ ରହିବେ, କିଛି ଅସୁବିଧା ନାହିଁ, ଏବଂ ସେମାନେ ମଧ୍ୟ ଭଗବତ ଧାମକୁ ଯିବେ। କିନ୍ତୁ ଆମର ସଂସ୍ଥା ହେଉଛି ଖାଲି ସେତିକି ରହିବା ନାହିଁ, ଖାଇ ପିଇକିରି ଆନନ୍ଦରେ ରହିବା ତାହା ନୁହଁ, ଆମର ସଂସ୍ଥା ହେଉଛି ପ୍ରଚାର କରିବା, ପ୍ରଚାର ହେଉଛି ପ୍ରଚାର ସଂସ୍ଥା, ସାରା ପୃଥିବୀରେ ଭଗବାନ ନାମ ପ୍ରଚାର ହେଉଛି ନା, ତେଣୁ ଏଇ ଯେଉଁ ପ୍ରଚାର ସଂସ୍ଥାରେ ଆମେ ଏଇସବୁ ଜିନିଷ ଜାଣିବା କଥା, ଏଇସବୁ ଶାସ୍ତ୍ରକୁ ଜାଣିଲେ ଆମେ ପ୍ରଚାର କରିବା, ଶାସ୍ତ୍ର ନ ଜାଣିକି କ'ଣ ପ୍ରଚାର କରିବା। ତେଣୁ ଏ ନିହାତି ଜରୁରୀ, ଯେଉଁମାନେ କୃଷ୍ଣ ଚେତନାରେ ଯୋଗ ଦେବେ ସେମାନେ ସେଥିପାଇଁ ଭାଗବତ ଶ୍ରବଣ କରିବା ନିହାତି ଜରୁରୀ, ସେଥିପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି। ତେଣୁ ଯେଉଁମାନେ ପ୍ରଭୁପାଦଙ୍କ ନିୟମ ଭଙ୍ଗ କରୁଛନ୍ତି ସେମାନେ ସେଇଭଳି ଭାବରେ ଫଳ ଭୋଗ କରିବେ, ଆମେ କ'ଣ କହିବା, ପ୍ରଭୁପାଦ ମହାରାଜ ବ୍ୟବସ୍ଥାକୁ ଆମର ମଙ୍ଗଳ ପାଇଁ କରିଛନ୍ତି, ଯେଉଁମାନେ ପ୍ରଭୁପାଦଙ୍କ ନିୟମକୁ ଭଙ୍ଗ କରୁଛନ୍ତି ତାଙ୍କର ଫଳ ସେମାନେ ଭୋଗ କରିବେ, ପ୍ରଭୁପାଦ ନିୟମ ଭଙ୍ଗ ହେଲା, ଏଠି ଯେଉଁ ଏଠି ଭଗବାନ କହୁଛନ୍ତି ନିୟମ କରିଛନ୍ତି, ନିୟମ ଭଙ୍ଗ କଲେ ଏଇଭଳି ଭାବରେ ଅସୁବିଧା ଅଛି, ସେଇଭଳି ଭାବେ ପ୍ରଭୁପାଦ ନିୟମ ଭଙ୍ଗ କଲେ ମଧ୍ୟ ସେଇଭଳି ଭାବରେ ଅସୁବିଧା ଭୋଗ କରିବାକୁ ପଡ଼ିବ, ଇଏ ନୁହଁ ମନ ଇଚ୍ଛା ଆମେ ଯାହା ଚାହିଁବା ତାହା କରିଦେବା ଆଉ କିଛି ଅସୁବିଧା ହେବନି, ତାର ଫଳ କିଛି ନାହିଁ ନା, ତାର ଫଳ ଭୋଗିବାକୁ ପଡ଼ିବ। ଏଠି ସେ କଥା କୁହାଯାଉଛି, ଆମେ ଯେଉଁମାନେ କୃଷ୍ଣ ଚେତନରେ ଯୋଗ ଦେଇଛେ ଆମେ ଏଇ ଜାଣିବା ନିହାତି ଜରୁରୀ, ଯାହାହେଲେ କି ଆମେ ଏ କଥାକୁ ପ୍ରଚାର କରିବା, ଭଗବାନ କଥାକୁ ପ୍ରଚାର କରିବା, ସେଇଥିପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରୁ, ସକାଳେ ଭାଗବତ ଶ୍ରବଣ କରିବା, ସନ୍ଧ୍ୟାବେଳେ ଭଗବତ ଗୀତା ଶ୍ରବଣ କରିବା, ତେଣୁ ଏ ବହୁତ ଆବଶ୍ୟକ, ଏଇ ବହୁତ ଆବଶ୍ୟକ ଏଇଟା। ଏବଂ ଭାଗବତ ଆରମ୍ଭରେ ସୁତ ଗୋସ୍ୱାମୀ ଏକଥା ମଧ୍ୟ କହୁଛନ୍ତି, ଯେଉଁମାନେ ଭଗବାନ କଥା ଶ୍ରବଣ ନ କରିକି ଅନ୍ୟ ସେବା ସବୁ କରୁଛନ୍ତି ତାଙ୍କର ସେବାର କିଛି ମୂଲ୍ୟ ନାହିଁ, ଏଇଟା ଇଏ କହୁଛନ୍ତି ସୁତ ଗୋସ୍ୱାମୀ, ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କହୁଛନ୍ତି, ଆମେ ଏଇଟା କହୁନାହୁଁ। ସେ କହିଲେ ବାସୁଦେବ ଭଗବତୀ ଭକ୍ତିଯୋଗ ପ୍ରୟୋଜିତ ଜନୟତି ଆସୁ, ସରି ସେ କହିଲେ ଯେ କ'ଣ ଧର୍ମ ସୁନିଶ୍ଚିତାଂ ପୁଂସାଂ ବିଶ୍ୱକ୍ଷେନ କଥା ସୁଜ ନୋତ୍ପାଦ ଯଦି ରତିମ ଶ୍ରମ ଏଭଇ କେବଳମ୍। ଆମେ ଭାବୁଛେ କ'ଣ ଆମେ ବହୁତ ଧର୍ମ କାର୍ଯ୍ୟ କରୁଛେ, ସେବା କରୁଛେ, ଏଇ ସବୁ କରୁଛେ, ବହୁତ ସେବା କରୁଛେ, ସୁଅନୁଷ୍ଠିତ ସୁନ୍ଦର ଭାବରେ ଅନୁଷ୍ଠାନ କରୁଛେ, କିନ୍ତୁ ବିଶ୍ୱକ୍ଷେନ କଥା ଆସୁଛ, ଭଗବାନ ବିଶ୍ୱକ୍ଷେନ ତାଙ୍କର କଥା ପ୍ରତି ଆମର ଯେ ଆଗ୍ରହ ଆସିଲା ନାହିଁ, ନୋତ୍ପାଦ ଯଦି ରତି ଭଗବାନ କଥା ପ୍ରତି ଯଦି ଆଗ୍ରହ ଆସିଲା ନାହିଁ ତାହେଲେ ଶ୍ରମ ଏବ ହି କେବଳ, ଏଭଳି ଭାବରେ ଚାରୋଟି ବିଶ୍ଳେଷଣ ଦେଲେ, ଏଇଭଳି ଭାବରେ ଅସୁବିଧା ରହିଛି, ଯାହା କରୁଛନ୍ତି ସେଇଟା ଶ୍ରମ, ଜଣେ କହିବ ନା ଆମେ ଏତେ ସବୁ ସେବା କରୁଛେ ଏଇଟା ଶ୍ରମ ନା, ନା ଶ୍ରମ ହେବ ନା, ଏତେ ସବୁ ସେବା ଶ୍ରମ ହେବ ନା, ଶ୍ରମ ହେବ ହି ଏତେ ସେବା ସବୁ ଏବେ ହିଁ କେବଳମ କେବଳମ ଏଇଟା ସୁତ ଗୋସ୍ୱାମୀ କହିଲେ ଆମେ କହୁନାହୁଁ, ଆମେ କହିଲେ ଆମ ଉପରେ ସମସ୍ତେ ଅବଜେକ୍ସନ୍ କରିବେ, ଆଙ୍ଗୁଠି ଦେଖେଇବେ କ'ଣ ତୁମେ ଏମିତି କାହିଁକି କହୁଛ, କିନ୍ତୁ ଏଇ ଭାଗବତଙ୍କ କଥା ଆମେ କହୁଛେ, ଆମେ ମନକୁ କଥା କହୁନାହୁଁ କିଛି। ତେଣୁ ଯାହା ବି ହଉ, ଏଇ ଯେଉଁ ପଏଣ୍ଟ ହେଉଛି, ଯେଉଁମାନେ ଏଇ ଆନ୍ଦୋଳନରେ ଯୋଗ ଦେବେ, କୃଷ୍ଣ ଚେତନା ସଂଘରେ ଯୋଗ ଦେବେ, ସେମାନଙ୍କର ଏଇ ଜରୁରୀ, ନିହାତି ଜରୁରୀ। ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ, ଆମର ଶରୀର ପାଇଁ ଆବଶ୍ୟକତା ରହିଛି, ସେହିଭଳି ଭାବରେ ଏ ଆତ୍ମାର ଖାଦ୍ୟ, ଆତ୍ମାର ଆହାର, ଜୟାତ୍ମା ସୁପ୍ରସିଦ୍ଧତି, ଆତ୍ମାର ଏଇଟା ଆହାର ଆମେ ଗ୍ରହଣ କରୁଛେ, ଆତ୍ମାକୁ ଖାଦ୍ୟ ପ୍ରଦାନ କରୁଛେ। ଯଦି ଆତ୍ମା ଆନନ୍ଦିତ ହେଲେ ଆମେ ଆନନ୍ଦିତ ହେବା, ଶରୀର ସୁସ୍ଥ ରହିଲେ ଆମେ ଆନନ୍ଦିତ ହେବା ତା ନୁହଁ। ବହୁତ ଲୋକ ସକାଳୁ ଉଠିକି ସଁ ସଁ କରିକି କେତେ ପ୍ରକାର ବ୍ୟାୟାମ କରୁଛନ୍ତି ଶରୀରକୁ ସୁସ୍ଥ ରଖିବା ପାଇଁ, କିନ୍ତୁ ଶରୀରକୁ ସୁସ୍ଥ ରଖିଲେ କ'ଣ ସେ ଆନନ୍ଦରେ ରହିପାରିବେ? କାରଣ ସେମାନେ ଶରୀର ନୁହନ୍ତି, ସେମାନେ ହେଉଛନ୍ତି ଆତ୍ମା। ଏବଂ ଆତ୍ମାକୁ ଯଦି ଆମେ ସୁସ୍ଥ ରଖିପାରିବା ତାହେଲେ ଆମେ ଆନନ୍ଦିତ ହେବା। ଭାଗବତ ଆରମ୍ଭରେ ଏଇ ପ୍ରଶ୍ନଟି ପଚାରିଥିଲେ, କେମିତି ଆମେ ଆନନ୍ଦରେ ରହିବା, ଏ ପ୍ରଶ୍ନଟି ପଚାରିଥିଲେ ସ୍ୱର୍ଣ୍ଣଗାଦି ଋଷିମାନେ ପଚାରିଛନ୍ତି, ତାର ଉତ୍ତର ଏଇଟା କୁହାଯାଇଛି। ସବି ପୁଂସାଂ ପରଧର୍ମ ଯତ ଭକ୍ତିର ଅଧକ୍ଷତେ ଆହିତିକି ଅପ୍ରତିହତା ଜୟ ଆତ୍ମା ସୁପ୍ରସିଦ୍ଧତି। ଇଏ ହେଉଛି ପ୍ରକୃତ ଧର୍ମ, ଏଇ ଧର୍ମକୁ ଯଦି ଆମେ ଆଚରଣ କରିବା ତାହେଲେ ଆମର ଆତ୍ମାର ଆନନ୍ଦିତ ଆନନ୍ଦ ବିଧାନ ହେବ, ଏବଂ ଆତ୍ମା ଯଦି ଆନନ୍ଦିତ ହେବ ଆମେ ଆନନ୍ଦରେ ରହିବା। ଶରୀର ଅସୁସ୍ଥ ହୋଇଗଲେ ମଧ୍ୟ ଯଦି ଆତ୍ମା ଆନନ୍ଦିତ ଅଛି ତାହେଲେ ସେ ଆନନ୍ଦରେ ରହିପାରିବ, କିନ୍ତୁ ଆତ୍ମାକୁ ଯଦି ଖାଦ୍ୟ ଦିଆଯାଉ ନାହିଁ, ଯେମିତି ପ୍ରଭୁପାଦ ମହାରାଜ ଏ ଉଦାହରଣଟି ଦିଅନ୍ତି, ଯେମିତି କ'ଣ ପଞ୍ଜୁରୀ ରହିଛି, ପିଞ୍ଜୁରୀ ରହିଛି, ତା ଭିତରେ ପକ୍ଷୀ ରହିଛି, ଆମେ ପିଞ୍ଜୁରୀର ଯତ୍ନ ନେଉଛେ, ବହୁତ ପ୍ରକାର ପେଣ୍ଟ ଦେଉଛେ, ବହୁତ ପ୍ରକାର କରୁଛେ, କିନ୍ତୁ ପକ୍ଷୀକୁ କିଛି ଖାଇବାକୁ ଦେଉନାହିଁ, କେଁ କେଁ ହେଇ ସେ ମୃତ୍ୟୁବରଣ କଲାଣି। ସେଇଭଳି ଭାବରେ ଆମେ ଶରୀର ସକାଳୁ ଉଠିକିରି ବହୁତ ପ୍ରକାର ବ୍ୟାୟାମ କରିକି କେତେ କ'ଣ କରୁଛେ, କିନ୍ତୁ ଆତ୍ମା ପାଇଁ କିଛି ଖାଦ୍ୟ ଦେଉନାହିଁ। କିନ୍ତୁ ପ୍ରଭୁପାଦ ମହାରାଜ ଶରୀର ପାଇଁ ଖାଦ୍ୟ ଦେଇଛନ୍ତି, ଆତ୍ମା ପାଇଁ ମଧ୍ୟ ଖାଦ୍ୟ ଦେଇଛନ୍ତି, ସକାଳେ ଘଣ୍ଟାଏରେ ଖାଦ୍ୟ ଦେଉଛନ୍ତି, ଆତ୍ମାର ଖାଦ୍ୟ ଆପଣମାନେ ଖାଦ୍ୟ ଗ୍ରହଣ କରୁଛନ୍ତି, ପୁଷ୍ଟିସାର ଖାଦ୍ୟ, ଏଇଭଳି ଭଗବାନ କଥା। ଏବଂ ସନ୍ଧ୍ୟାରେ ମଧ୍ୟ ଭଗବତ ଗୀତାରେ ମଧ୍ୟ ଭଗବାନ ଏହିସବୁ ଆତ୍ମାର ଖାଦ୍ୟ ସବୁ ଦିଆଯାଉଛି ଭଗବତ ଗୀତା ମାଧ୍ୟମରେ। ତେଣୁ ଏ ଯେଉଁ କୁହାଗଲା, ଏ ଯେଉଁ ଏଇସବୁ ନବମ ଅଧ୍ୟାୟରେ ଏହିଭଳି ଭାବରେ ସ୍ତୁତି କରିକିରି ଦଶମ ଅଧ୍ୟାୟରେ ଭଗବାନ ତାଙ୍କୁ କହୁଛନ୍ତି, ପ୍ରହ୍ଲାଦ ତୁମେ ମୋର ଅତ୍ୟନ୍ତ ପ୍ରିୟ, ତୁମେ କିଛି ବର ଗ୍ରହଣ କର, କିଛି ବର ଗ୍ରହଣ କର। ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ମୋର କିଛି ବର ଦରକାର ନାହିଁ, କିନ୍ତୁ ଭଗବାନ ବାରମ୍ବାର ବାରମ୍ବାର ତାଙ୍କୁ ପ୍ରଲୋଭନ ଦେଖାଉଛନ୍ତି, ତଥାପି ତୁମେ ମୋର ପ୍ରିୟ, ତୁମେ କିଛି ଗ୍ରହଣ କର, ଏଇଭଳି ଭାବରେ କହୁଛନ୍ତି। ତେଣୁ ପ୍ରହ୍ଲାଦ ମହାରାଜ କହିଲେ, ପ୍ରଭୁ ଯଦି ମୋତେ ବର ଦେବେ ଏହି ବର ଦିଅନ୍ତୁ। ତେଣୁ ଭଗବାନ ଶୁଣିକି ଆନନ୍ଦିତ ହେଉଛି, ହଁ କ'ଣ କୁହ, କହୁଛନ୍ତି ପ୍ରଭୁ ଏଇ ବର ଦିଅନ୍ତୁ, ମୋର ହୃଦୟରେ କୌଣସି କାମନା ଯେମିତି ଜାଗ୍ରତ ନ ହେଉ, ଏଇଭଳି ଭାବରେ ବର ମାଗିଲେ, ମୋର କୌଣସି ହୃଦୟରେ କୌଣସି କାମନା ଜାଗ୍ରତ ନ ହେଉ। ଯେଉଁମାନେ ତାଙ୍କର ଭକ୍ତି ପରିବର୍ତ୍ତେ ଭଗବାନ ଭକ୍ତି କରୁଛନ୍ତି, ତା ପରିବର୍ତ୍ତେ ସେମାନେ ଚାହାନ୍ତି ଆମକୁ ଏଇଟା ଦିଅ, ଭଗବାନ ପ୍ରାର୍ଥନା କରନ୍ତି, ସେମାନେ ହେଉଛନ୍ତି ବଣି। ପ୍ରହ୍ଲାଦ ମହାରାଜ କହିଲେ, ସବେ ବଣି, ସେ ହେଉଛି ବଣିକ କହିଲେ ବ୍ୟବସାୟୀ, ସେ ଏଇଟା ଏତିକି ଲାଭ ରଖିକି ସେ ବ୍ୟବସାୟ କରିଛି। ତଥାପି ଭଗବାନ ବାରମ୍ବାର କହିଲେ, ଏବଂ ଭଗବାନ ପ୍ରହ୍ଲାଦ ମହାରାଜ କହିଲେ, ମୋର କୌଣସି ହୃଦୟରେ କୌଣସି କାମନା ନ ରହୁ। ତାପରେ ପୁଣି ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ମୋର ପିତା ଆପଣଙ୍କ ପ୍ରତି ଅପରାଧ କରିଛନ୍ତି, ତେଣୁ ଆପଣ ତାଙ୍କୁ କ୍ଷମା କରନ୍ତୁ, ଏଇଭଳି ଭାବରେ ପ୍ରାର୍ଥନା କଲେ। ତେଣୁ ଭଗବାନ ସେ ପ୍ରାର୍ଥନାର ଉତ୍ତରରେ ଏହି ଶ୍ଳୋକଟି କହିଛନ୍ତି, ଭାଗବତ ସପ୍ତମ ସ୍କନ୍ଧ ଦଶମ ଅଧ୍ୟାୟରେ ଏହି ଶ୍ଳୋକଟି ଅଛି। ସେ କହୁଛନ୍ତି, ହେ ପ୍ରହ୍ଲାଦ, ହେ ପୁତ୍ର, ତ୍ରି ସପ୍ତଭି ପିତା ପୁତ୍ର ପିତା ପୁତ୍ର ପିତୃଭି ସହତେ ନଘ ଯତ୍ ସାହାଦୃଶ୍ୟ କୂଳେ ଯାହାତ ଭବାନ କୂଳ ପାବନ। ଏକୋଇଶ ପୁରୁଷ କଥା ସେଠି ମଧ୍ୟ କୁହାଯାଇଛି, ଏଠି ଏକୋଇଶ ପୁରୁଷ କଥା କୁହାଯାଇଛି। ତ୍ରିସପ୍ତଭି, ତିନିକୁ ସାହାଯ୍ୟରେ ଗୁଣିଲେ ଯେତିକି ହେବ, ମାନେ ଏକୋଇଶ, ଏକୋଇଶ ପୁରୁଷ ଧରିକିରି ପିତା ପୁତ, ତୁମର ବଂଶଧର ମାନେ ସବୁ ବଂଶରେ ଆସିଥିବା ବ୍ୟକ୍ତିମାନେ ସବୁ ପବିତ୍ର ହୋଇଯାଉଛନ୍ତି। ତ୍ରିସପ୍ତଭି ପିତା ପୁତ ପିତୃଭି ସତ୍ୟ ନଗ ଯତ୍ ସାହାଦୃଶ୍ୟ କୂଳେ ଯାହାତ, ଯେଉଁ କୂଳରେ ତୁମ ଭଳି ସାଧୁ ବ୍ୟକ୍ତି ଜଣେ ଯାହାତ ହେଉଛନ୍ତି, ଭଗବାନ କୂଳ ପାବନ, ତୁମେ ସେ କୂଳକୁ ପବିତ୍ର କରିଦେଉଛ, କୂଳକୁ ପବିତ୍ର କରିଦେଉଛ, ଏକୋଇଶ ପୁରୁଷ ଧରି ତୁମେ ପବିତ୍ର କରିଦେବ। ସେଇଥିପାଇଁ ବଳି ମହାରାଜ, ଯିଏକି ନା ବଳି ନୁହଁ, ବଳିଙ୍କର ପୁତ୍ର ହେଉଛନ୍ତି କିଏ, ବାଣ, ବାଣ କଥା ଆମେ ଶୁଣିଲି ନା,
ଦ୍ୱାରକା ଲୀଳାରେ ଭଗବାନଙ୍କର କଥା ଆସିଲା, ଦ୍ୱାରକା ଲୀଳାରେ ଏ ବାମନ ଏ କ'ଣ ବଳିଙ୍କର ପୁତ୍ର ବାଣ ଭଗବାନଙ୍କ ସହିତ ଯୁଦ୍ଧ କରୁଥିଲେ, କିନ୍ତୁ ଭଗବାନ ତାଙ୍କର ଯେ 1000 ହାତ ଥିଲା ଏ ହାତକୁ କାଟିବା ପାଇଁ ଆରମ୍ଭ କଲେ। ତେଣୁ ଶିବଜୀଙ୍କର ସେ ଶରଣରେ ଯାଇଥିଲେ, ଶିବଜୀ ପ୍ରାର୍ଥନା କଲେ ପ୍ରଭୁ ଆଙ୍କୁ ରକ୍ଷା କରନ୍ତୁ, ଇଏ ମୋର ଶରଣରେ ଅଛନ୍ତି। ତେଣୁ ଭଗବାନ 4 ହାତ ରଖିକି ଆଉ ସବୁ ହାତକୁ କାଟିଦେଲେ, 996 ହାତକୁ କାଟିଦେଲେ, କିନ୍ତୁ ଭଗବାନ ତାଙ୍କୁ ହତ୍ୟା କରିନଥାନ୍ତେ। କାହିଁକି ନା ସିଏ ଏଇ ପ୍ରହ୍ଲାଦଙ୍କ ବଂଶରେ ଆସୁଛନ୍ତି, 21 ପୁରୁଷ ଧରି ରକ୍ଷା କରିବେ ଭଗବାନ ଯଦି କହିଥିଲେ, ତେଣୁ ସିଏ ତାଙ୍କୁ ହତ୍ୟା କରିନାହାନ୍ତି, କେବଳ 4 ହାତ ରଖିଲେ ଆଉ ସବୁ କାଟିଦେଲେ। ଏଭଳି ଭାବରେ କଥା ରହିଛି। ସେଠି ମଧ୍ୟ 3 ବୋଲି କୁହାଯାଏ 21 ପୁରୁଷ, ଏଠି ମଧ୍ୟ ଭଗବାନ କହୁଛନ୍ତି ସେ କଥା 21 ପୁରୁଷ। 10 କ'ଣ 10 ପୂର୍ବାନ, ପୂର୍ବର ତାଙ୍କର ପିତା, ତାଙ୍କ ପିତାଙ୍କର ପିତା, ତାଙ୍କ ପିତାଙ୍କର ପିତା, ପିତା ପିତା, ଏଇଭଳି ଭାବରେ 10 ପୁରୁଷ ଧରିକିରି ସେମାନେ ସବୁ କ'ଣ ହେବେ, ମୃତ୍ୟୁ ସେ ଯେଉଁ ସ୍ଥାନ କାହିଁକି ସେମାନେ ସବୁ ଭୋଗ କରିବେ, ତାଙ୍କର କ'ଣ ହେବ, ସେମାନେ ସେମାନେ ମୃତ୍ୟୁବରଣ କରିବେ। ଏବଂ ତାହା ପର 10 10 ପରାନ କହିଲେ ତାଙ୍କ ପରେ ଯେଉଁ 10 ପୁରୁଷ ଆସିବେ ସେମାନେ ମଧ୍ୟ ସେ ଫଳ ଭୋଗ କରିବେ, ଏ ବ୍ରହ୍ମହତ୍ୟାର ଫଳକୁ ଭୋଗ କରିବେ ସେମାନେ। ଏତିକିରେ ହେବ ନାହିଁ, ଆ ପରେ ସବୁ ରହିଛି, ବହୁତ କଥା ରହିଛି ବା କୁହାଯିବ ଆ ପରେ 44 ସବୁ କୁମ୍ଭୀପାହାକ ନର୍କରେ ସେମାନେ ସବୁ କ'ଣ ଛଣା ହେବେ, କୁମ୍ଭୀପାହାକ ନାମ ଯଦି ବାଚମାନେ ସବୁ ଛଣା ଛାଣୁଛନ୍ତି, ଛାଣିକିରି ଖାଉଛନ୍ତି, ସେଇଭଳି ଭାବେ ସେମାନେ କୁମ୍ଭୀପାହାକ ନର୍କରେ ଛଣା ହେବେ, ସେମାନେ ଜାଣିପାରୁନାହାନ୍ତି ଏଇ ଖାଦ୍ୟ ଦ୍ୱାରା କିଭଳି ଭାବରେ ତାଙ୍କର ପରିଣାମ ଭୋଗ କରିବାକୁ ପଡ଼ିବ ସେଇଟା ଜାଣନ୍ତି ନାହିଁ। ନିଷିଦ୍ଧ, ଏଇଟା ଭେଦରେ ମନା କରାଯାଇଛି, ତୁମେ ଏଇଟା ଖାଇବ ନାହିଁ, କିନ୍ତୁ ଆମେ ଖାଇଲେ ଆମକୁ ମଧ୍ୟ ସେଭଳି ଭାବରେ ସେମାନେ ଖାଇବେ, ଆମକୁ ମଧ୍ୟ ଛାଣିବେ ସେମାନେ, କୁମ୍ଭୀପାହାକ ନର୍କରେ ଯମରାଜଙ୍କ ଦୂତମାନେ ଆମକୁ ଛାଣିବେ, ଏସବୁ କଥା ବର୍ଣ୍ଣନା କରାଯିବ, ସବୁ କୁହାଯିବ। ତେଣୁ 10 ପୁରୁଷ ଧରି ତାଙ୍କୁ ନଷ୍ଟ ହୋଇଯିବେ, ପୂର୍ବର 10 ପୁରୁଷ, ପର ମଧ୍ୟ 10 ପୁରୁଷ, 21 ପୁରୁଷ ନଷ୍ଟ ହୋଇଯିବେ। ତେଣୁ ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି ଯେ ଶ୍ରୀଧର ସ୍ୱାମୀ କହୁଛନ୍ତି, ଦୂରାନୁଜ୍ଞାନ୍ତମ୍ ଯଥାବତ୍ ଅନୁଜ୍ଞାନ୍ତମ୍, ତାଙ୍କଠାରୁ ଯଥାଯଥ ଭାବରେ ଅନୁଜ୍ଞା ନ ନେଇକରି ଯଦି ସେ ସବୁ ବ୍ରାହ୍ମଣ ସମ୍ପତ୍ତି ଯଦି ତାଙ୍କର ଅନୁଜ୍ଞା ନେଇକି ତାଙ୍କ ଅନୁମତି ନେଇକି ସେଇଟାକୁ ଆପଣ ଭୋଗ କରିବେ ତାହେଲେ କିଛି ଅସୁବିଧା ନାହିଁ, ସବୁକିଛି ହେଉଛି ବ୍ରାହ୍ମଣଙ୍କର ସମ୍ପତ୍ତି, ଏମିତି ନାହିଁ ଏଇ ସମ୍ପତ୍ତି ସରକାରଙ୍କ ସମ୍ପତ୍ତି, ନା ଏଇ ସରକାରଙ୍କ ସମ୍ପତ୍ତି ନୁହେଁ, ହେଉଛି ବ୍ରାହ୍ମଣଙ୍କର ସମ୍ପତ୍ତି। ଯେତେବେଳେ ଭଗବାନ ରାମଚନ୍ଦ୍ର ରାଜା ଥିଲେ ସେହି ସମୟରେ ଯଜ୍ଞ କରିଥିଲେ, ଯଜ୍ଞର ଦକ୍ଷିଣା ସ୍ୱରୂପ ସେ କ'ଣ କଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତେଣୁ ସମଗ୍ର ପୃଥିବୀକୁ ଏ ବ୍ରାହ୍ମଣମାନଙ୍କୁ ଦାନ କରିଦେଇଥିଲେ, ତେଣୁ ସବୁ ପୃଥିବୀ ହେଉଛି ବ୍ରାହ୍ମଣମାନଙ୍କର, ବ୍ରାହ୍ମଣମାନଙ୍କୁ ଦାନ କରିଦେଇଥିଲେ, କିନ୍ତୁ ବ୍ରାହ୍ମଣମାନେ ତାଙ୍କୁ ପୁଣି ସେ ଭଗବାନ ଫେରାଇଦେଲେ, କହିଲେ ଇଏ ଆମର ରାଜ୍ୟ ଆପଣ ନିଅନ୍ତୁ, ଆପଣ ସେଇଟା ପାଳନ କରନ୍ତୁ, କ୍ଷତ୍ରିୟମାନେ ପାଳନ କରିବା, ବ୍ରାହ୍ମଣମାନେ ପାଳନ ଏଇସବୁ ଇଏ ସବୁ କ'ଣ ଏସବୁ ପାଳନ କରିବା ବ୍ରାହ୍ମଣମାନଙ୍କ ଦାୟିତ୍ୱ ନୁହଁ, ବ୍ରାହ୍ମଣଙ୍କ ଦାୟିତ୍ୱ ହେଉଛି ପୂଜାପୂଜି କରିବା, ପୂଜାପାଠ କରିବା, ଏସବୁ ବ୍ରାହ୍ମଣମାନଙ୍କ ଦାୟିତ୍ୱ, କ୍ଷତ୍ରିୟମାନଙ୍କ ଦାୟିତ୍ୱ ରକ୍ଷା କରିବେ, ସୁରକ୍ଷା ପ୍ରଦାନ କରିବେ, ତେଣୁ ସେ ଶାସନ କରିବେ, ତେଣୁ ଏଇସବୁ ସମଗ୍ର ପୃଥିବୀ ହେଉଛି ତାଙ୍କର, ବ୍ରାହ୍ମଣମାନଙ୍କ ଭଗବାନ ଦେଇଦେଇଥିଲେ ତାଙ୍କୁ, ତେଣୁ ଏ ବ୍ରାହ୍ମଣ ସମ୍ପତ୍ତି ତାଙ୍କର ଅନୁମତି ନେଇକରି ଯଦି ଆମେ ଗ୍ରହଣ କରିବା, ବ୍ୟବହାର କରିବା, ଉପଭୋଗ କରିବା ତାହେଲେ କିଛି ଅସୁବିଧା ନାହିଁ, କିନ୍ତୁ ଅନନୁଜ୍ଞାନ୍ତମ୍ ସିଏ ଅନୁମତି ନ ଦେଇକରି ଯଦି ଆମେ ନେଇଗଲେ ତାହେଲେ କ'ଣ ହେବ ନା ତ୍ରିପୁରୁଷଂ କୁଳଂ, ତ୍ରିପୁରୁଷ ବା ତିନି କୁଳକୁ ନଷ୍ଟ କରିଦେବ, କିଭଳି ଭାବରେ ନା ସ୍ୱୟଂ ପୁତ୍ରଂ ପୌତ୍ରଂ ଚ, ନିଜକୁ ନଷ୍ଟ କରିବ, ପୁତ୍ରକୁ ନଷ୍ଟ କରିବ, ପୌତ୍ରକୁ ପୁତ୍ରର ପୁତ୍ର ଯିଏ ହେବ ସେ ମଧ୍ୟ ନଷ୍ଟ ହୋଇଯିବ, ନଷ୍ଟ ହୋଇଯିବ କହିଲେ ତାପରେ ସବୁ ରହିଛି ସବୁ ନରକ ଯନ୍ତ୍ରଣା ସବୁ ଭୋଗ କରିବେ, ନରକ ଯନ୍ତ୍ରଣା ଭୋଗ କରିସାରିଲା ପରେ ଯେ ସରିଯିବ ତାହା ନୁହଁ, ତାପରେ ମଧ୍ୟ ପୁଣି ରହିଛି ଏ 14 ଶ୍ଳୋକରେ କହିବେ, ଏ ବ୍ରହ୍ମ ସମ୍ପତ୍ତି ହରଣ କଲେ କ'ଣ ସବୁ ତା'ର ଫଳ ରହିଛି 14 ଶ୍ଳୋକରେ କୁହାଯାଇଛି, ଆମେ ଶୁଣୁଛେ ଗୋଟିଏ ଗୋଟିଏ କରି ଶୁଣୁଛେ। ଶ୍ରୀ ଶ୍ରୀ ସୀତାରାମ ରକ୍ଷ ହନୁମାନ ଯୁ କେ ଯାଏ, ତେଣୁ ପ୍ରସହ କହିଲେ ହଠାତ୍ ବା ବଳପୂର୍ବକ, ବଳପୂର୍ବକ ବ୍ରାହ୍ମଣ ଠାରୁ ଜବରଦସ୍ତି ନେଇଯିବେ, ଜବରଦସ୍ତି ନେଇଗଲେ ତାହେଲେ କ'ଣ ହେବ ବା ରାଜା ଦିଏ ଆଶ୍ରୟ ବା ରାଜାଙ୍କର ଆଶ୍ରୟ ନେଇକରି ତାଙ୍କଠାରୁ ନେଇଯିବେ, ରାଜା ବା ଯେଉଁମାନେ ମିନିଷ୍ଟର ରହିଛନ୍ତି ତାଙ୍କର ସାହାଯ୍ୟ ନେଇକରି, ପୋଲିସର ସାହାଯ୍ୟ ନେଇକରି ସବୁ ନେଇଯିବେ, ତାଙ୍କଠାରୁ ନେଇଯିବେ, ହରଣ କରିନେବେ,
ଆମର ସେହିଭଳି ଭାବରେ ଅବସ୍ଥା ହୋଇଥିଲା। ପ୍ରଭୁପାଦ ତାଙ୍କର ଯେଉଁ ରହିଛି ବମ୍ବେ ରହିଛି, ବମ୍ବେର ଜୁହୁ ବିଚ୍ ଆପଣ ଦେଖିବେ, ସେ ଯେଉଁ ମନ୍ଦିର ରହିଛି ସେ ମନ୍ଦିରର ଆରମ୍ଭରେ ସେହିଭଳି ଭାବରେ ଅବସ୍ଥା ହୋଇଥିଲା। ସେ ଯେଉଁ ତାର ମାଲିକ ଯିଏ ଥିଲେ ସେ ପ୍ରଭୁପାଦଙ୍କୁ ସେ ସ୍ଥାନଟି ଦେଇଥିଲେ, ପ୍ରଭୁପାଦ ତା ବଦଳରେ ତାଙ୍କ ଯେତିକି ଦେବା କଥା ଦେଉଛନ୍ତି ବା ଆରମ୍ଭ ହୋଇଥିଲା, ଚୁକ୍ତି ଅନୁସାରେ ଦେଉଥିଲେ। କିନ୍ତୁ ଇଏ କ'ଣ, ଇଏ ବ୍ୟକ୍ତି ଜଣଙ୍କ ସେ ଜାଗାକୁ ବହୁତ ଲୋକଙ୍କୁ ବିକିଛି, ତେଣୁ ସେ ବହୁତ ଲୋକଙ୍କୁ ଠକି ଠକିକିରି ଆସିଥିଲା। ତେଣୁ ସେ ଭାବିଲା ଇଏ ଜଣେ ଭିକାରୀ ଲୋକ, ଆକୁ କ'ଣ ଇଏ କ'ଣ ପଇସା ଆମେ ଦେଇପାରିବେ, ଏତେ ଟଙ୍କା ଦେଇପାରିବେ ନାହିଁ, ତାଙ୍କୁ ଆମେ ଠକିଦେବା, ଏଇଭଳି ଭାବରେ କରୁଥିଲେ। କିନ୍ତୁ ପ୍ରଭୁପାଦ ମହାରାଜ ସେ ଜାଣିନାହାନ୍ତି, ପ୍ରଭୁପାଦ ମହାରାଜ ତେଣୁ ସେ ଜାଗା ନେଇକିରି ସାଙ୍ଗେ ସାଙ୍ଗେ ସେଠି ଅସ୍ଥାୟୀ ଭାବରେ ଗୋଟେ ମନ୍ଦିର ହେଲା। ଆମର ମନ୍ଦିର ଏଠି ଗୋଟେ ଅସ୍ଥାୟୀ ଭାବରେ ମନ୍ଦିର ରହିଛି, ଗୋଟେ ବଡ଼ ମନ୍ଦିର ହେବ, ଅସ୍ଥାୟୀ ଭାବରେ ମନ୍ଦିର ରହିକିରି ରାଧା ରାସବିହାରୀ ପୂଜିତ ହେଲେ। କିନ୍ତୁ ସେ ବ୍ୟକ୍ତି ଜଣଙ୍କ ସବୁ ପୋଲିସର ବହୁତ ଧନୀ ବ୍ୟକ୍ତି, ସିଏ ବହୁତ ଧନୀ ବ୍ୟକ୍ତି, ପୋଲିସର ସହାୟତ ନେଇକିରି ପୋଲିସ କମିଶନର ଯିଏ ଥିଲେ ତାଙ୍କୁ ସବୁ ବ୍ୟବସ୍ଥା କରିକିରି ତାଙ୍କୁ ଲାଞ୍ଚ ଫାଞ୍ଚ ଦେଇକିରି ସେ ସବୁ ପୋଲିସମାନେ ଆସି ଜବରଦସ୍ତି ସବୁ ଭାଙ୍ଗିବା ପାଇଁ ଆରମ୍ଭ କଲେ, ମନ୍ଦିରକୁ ଭାଙ୍ଗିବା ପାଇଁ ଆରମ୍ଭ କଲେ। ପ୍ରଭୁପାଦ ଲୀଳାମୃତରେ ସେଇଟା ବର୍ଣ୍ଣନା କରାଯାଇଛି, ଭାଙ୍ଗିବା ପାଇଁ ଆରମ୍ଭ କଲେ। ତେଣୁ ସେଠି ଯେଉଁମାନେ ଭକ୍ତ ଥିଲେ ସେମାନେ ସବୁ ଅନ୍ୟ ବମ୍ବେର ଯେଉଁମାନେ ଅନ୍ୟ ଯେଉଁମାନେ ତାଙ୍କର ସହାୟକ ବ୍ୟକ୍ତି ଅଛନ୍ତି ତାଙ୍କ ସହିତ ତୁଳନା ନେଇକିରି ସେମାନେ ଗୋଟେ ଆଜିଟେସନ୍ କଲେ, ସେମାନେ ତା ପ୍ରୋଟେଷ୍ଟ କଲେ। ଏଇ କଥା ପ୍ରଭୁପାଦ ମହାରାଜ କହୁଛନ୍ତି। ସେ ପୋଲିସ କମିଶନର ଯେ ସେ କହିଲା କ'ଣ, ପୋଲିସକୁ ଆଣିକି ମନ୍ଦିରକୁ ଭାଙ୍ଗିବା ପାଇଁ କହୁଥିଲା, କ'ଣ କାରଣ ଦେଖାଉଥିଲା ନା, ଏମାନେ ଯେଉଁ ମନ୍ତ୍ର କୀର୍ତ୍ତନ କରୁଛନ୍ତି, ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ଇଟ୍ ଇଜ୍ ଏ ନୁଇସାନ୍ସ, ଏ କ'ଣ ବହୁତ ଶବ୍ଦ ହେଉଛି, ଅନ୍ୟମାନେ ଡିଷ୍ଟର୍ବ ହେଉଛନ୍ତି, ମହାମନ୍ତ୍ର କୀର୍ତ୍ତନ ଯେଉଁ ହେଉଛି ସେଠି ଏ ନୁଇସାନ୍ସ, ଏଇଟା ଗୋଟେ ଅନ୍ୟମାନଙ୍କ ପ୍ରତି ଅସୁବିଧା ହେଉଛି ତାଙ୍କର। ଏଇଭଳି ଭାବରେ ଦେଖେଇକିରି ଏଇ କ'ଣ ଏଇ କାରଣ ଦେଖେଇକିରି ମନ୍ଦିରକୁ ଭାଙ୍ଗିବା ପାଇଁ ବସିଥିଲେ। ଦେଖନ୍ତୁ ପ୍ରଭୁପାଦ ମହାରାଜ ସେ ବିଷୟରେ କହୁଥିଲେ, ଆମର କୁହାଯାଇଛି ଭଗବତ ଗୀତାରେ ଭଗବାନ କହୁଛନ୍ତି, ଯେଉଁମାନେ ଏଇ ଭଗବାନ ନାମ କୀର୍ତ୍ତନ କରନ୍ତି ସେମାନେ ହେଉଛନ୍ତି କ'ଣ ନା, ସେମାନେ ହେଉଛନ୍ତି ମହାତ୍ମା। ଭଗବତ ଗୀତା ନବମଧ୍ୟାରେ ଭଗବାନ କହିଲେ ଯେ ସତତଂ କୀର୍ତ୍ତୟନ୍ତୁ ମାଂ ଯତନ୍ତସ୍ୟ ଦୃଢ଼ବ୍ରତା ନମସ୍ୟନ୍ତସ୍ୟ ମାଂ ଭକ୍ତା ନିତ୍ୟଯୁକ୍ତା ଉପାସତେ। ଏମାନେ ହେଉଛନ୍ତି ମହାତ୍ମାଙ୍କର ଲକ୍ଷଣ ହେଉଛି ଏଇଟା, ସବୁବେଳେ ସେମାନେ ଭଗବାନଙ୍କ ନାମ କୀର୍ତ୍ତନ କରନ୍ତି, ସତତଂ କୀର୍ତ୍ତୟନ୍ତୁ ମାଂ ଏବଂ ଯତନ୍ତସ୍ୟ ଦୃଢ଼ବ୍ରତା, ବିଭିନ୍ନ ଭାବରେ ସବୁ ଯତ୍ନ କରନ୍ତି ଭଗବାନ ସେବା କରିବା ପାଇଁ, ଦୃଢ଼ ଭାବରେ ସେବା ଯତ୍ନ କରନ୍ତି ଏବଂ ଭଗବାନ ପ୍ରଣାମ କରନ୍ତି, ଭକ୍ତିରେ ଭଗବାନ ପ୍ରଣାମ କରିକିରି ନମସ୍କାର ତସ୍ମା ଭକ୍ତ ନିତ୍ୟଯୁକ୍ତ, ଏହିଭଳି ଭାବରେ ସବୁବେଳେ ପାଇଁ ଯୁକ୍ତ ହୋଇକିରି ଭଗବାନଙ୍କୁ ଉପାସନା ସେମାନେ କରୁଛନ୍ତି, ଏମାନେ ହେଉଛନ୍ତି ମହାତ୍ମାର ଲକ୍ଷଣ ହେଉଛି ଏଇଟା। ତେଣୁ ପ୍ରଭୁପାଦ ମହାରାଜ ଏହି ଶ୍ଳୋକଟି କହୁଥିଲେ, ଯେଉଁମାନେ ପ୍ରକୃତରେ ମହାତ୍ମା ସେମାନେ ଭଗବାନଙ୍କ ନାମ କୀର୍ତ୍ତନ କରିବେ, କିନ୍ତୁ ଏ ନାମ କୀର୍ତ୍ତନକୁ ସେ କହୁଛନ୍ତି ଇଏ ନଏସ୍ ସୃଷ୍ଟି କରୁଛି, ଗଣ୍ଡଗୋଳ ହେଉଛି ଲୋକମାନଙ୍କ ପାଇଁ, ଏଇଟା ଅସୁବିଧା ହେଉଛି କହିକିରି ଏଇ କଜ୍ ଦେଖେଇକିରି ଏଇ କାରଣ ଦେଖେଇକିରି ମନ୍ଦିର ଭାଙ୍ଗିବା ପାଇଁ ବସିଥିଲେ। ତାପରେ ଅନ୍ୟମାନେ ଅବଶ୍ୟ ପ୍ରୋଟେଷ୍ଟ କରିବାରୁ ମନ୍ଦିର ବନ୍ଦ କର ସେଇଟା ବନ୍ଦ କରାଗଲା। ତାପରେ ଆମର ଗୋଟେ ବହୁତ ସୁନ୍ଦର ମନ୍ଦିର ସେଠି ହେଇଛି, ଆପଣମାନେ ଯେଉଁମାନେ ବମ୍ବେ ଯିବେ, ଆମେ ଯେତେବେଳେ ପ୍ରଥମେ ଯାଇଥିଲୁ ବମ୍ବେକୁ, ବମ୍ବେ ଯେତେବେଳେ ତାଙ୍କର ରହିଛି ବସ୍ରେ ବୁଲାଉଛନ୍ତି, ସେମାନେ ସିଟି ବୁଲାଉଛନ୍ତି ନା, ବିଭିନ୍ନ ସିଟିକୁ ସବୁ ବୁଲାଉଛନ୍ତି ବସ୍ ରହିଛି, ଆମେ ଯେମିତି ସେଠି ବୁଲୁଥିଲୁ ଅନ୍ତିମରେ ସେମାନେ ଆଣିକି ସେଇଠି ଛାଡ଼ିଲେ, ଜୁହୁ ବିଚ୍ରେ ଛାଡ଼ିଲେ, ମନ୍ଦିର ଦର୍ଶନ କରିବ ଏସବୁ କରିବ, ସେଠି ବହୁତ ସମୟ ଦେଲେ। ତାପରେ ଆମେ ପୁଣି ବ୍ୟାକ୍ କଲୁ, ସେଇଠି ଅନ୍ତିମ ତାଙ୍କ ଷ୍ଟପ୍ ହେଉଛି ସେଇଟା ଜୁହୁ ମନ୍ଦିର। ଦେଖନ୍ତୁ କିଭଳି ଭାବରେ ବମ୍ବେ ଯେଉଁମାନେ ଯାଉଛନ୍ତି, ବମ୍ବେ ବୁଲୁଛନ୍ତି, ତାଙ୍କର ଅନ୍ତିମ ସ୍ପଟ୍ ହେଉଛି ଭଗବାନଙ୍କର ଇଏ ମନ୍ଦିର। ଏବଂ ସେଠି ଯଦି ଆପଣମାନେ ଯିବେ, ସେଠି ସବୁ ଭକ୍ତ ସବୁ ରହିଛନ୍ତି, ତାକୁ ଆପଣମାନେ ଦେଇ ଧରେଇଦେବେ ଗୋଟେ ନିୟମାଳା ଜପ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଏଭଳି ଭାବେ। ତେଣୁ ଇଏ ଆମ କଥା ସବୁ ଚାଲିଛି, ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି ଆମ କଥାକୁ ବିଶ୍ରାମ ଦେବା। କିଏ କୀର୍ତ୍ତନ କରିବେ?